ॐ नमो भगवते वासुदेवाय ॐ नमो भगवते वासुदेवाय श्रीमद्भागवतं दशमस्कन्ध प्रथमाध्याय श्लोक एक कथितो वंशविस्तारो कथितो वंशविस्तारो भवता श्रमसूर्येहो भवता श्रमसूर्येहो राज्ञां च उभयवंश्यानां राज्ञां च उभयवंश्यानां चरितं परमाद्भुतम् चरितं परमाद्भुतम् कथितो वंशविस्तारो भवता श्रमसूर्येहो राज्ञां च उभयवंश्यानां चरितं परमाद्भुतम् कथितो वंशविस्तारो भवता श्रमसूर्ययोः राज्ञां च उभयवंश्यानां चरितं परमाद्भुतम् कथितो वंशविस्तारो भवता श्रमसूर्ययोः राज्ञां च उभयवंश्यानां चरितं परमद्भुतम् कथितो वंशविस्तारो भवता श्रमसूर्ययोः राज्ञां च उभयवंश्यानां चरितं परमद्भुतम् कथितो वंशविस्तारो भवता श्रमसूर्ययोः राज्ञां च उभयवंश्यानां चरितं परमाद्भुतम् कथितो वंशविस्तारो भवता श्रमसूर्ययोः राज्ञां च उभयवंश्यानां चरितं परमाद्भुतम् श्लोकरणवाद महाराज परीक्षित कहले हे प्रभु आपण इति पूर्वरु चंद्र एवं सूर्यवंशर राजा मानकर अत्यंत महान एवं विस्मयजनक चरित्र विस्तारित भाव वर्णना करिसंदि हरे कृष्ण वस्त भक्त सज्जन बंद मातृबंध आपण मानक हमर भागवत कथा को स्वागत जना जाउछि आज पवित्र जन्माष्टमी तिथि भगवान 5000 वर्ष तले आविर्भाव हेतिले ए विषय रे भागवतम अन्य शास्त्र मानक रे विस्तार भाव वर्णना करा जाइछि हमें आज आसंता का दुई दिन धरिकी ए भगवान आविर्भाव लीला को वर्णना करवा तेणु ए भागवतम रे विस्तार भाव रे विशेष भाव रे आम जो समस्त शास्त्र रही तार सार हूँ श्रीमद्भागवतम श्रीमद्भागवतम भगवान लीला को दशम स्कंध रे वर्णना कर श्रीमद्भागवतम दशटी विषय रही ये दशम स्कंदर ये जो विषय वर्णना करा जाउची ये होची आश्रय तत्व भगवान होसंदि यद्यो विषय भगवान होसंदि विषय तत्व किंतु एठी दशम स्कंदर ये आश्रय तत्व बोली कह जाउची एमन सब भगवान पाखरे आश्रय नेसंदि भगवान विषय रे एसे भागवतम रे दशम स्कंदर रे वर्णना करा जाइची तनो ये आश्रय तत्व बोली कह जाउची तेणु आप पूर्वर आपण मैंने शुणुले कि भाव में प्रथम स्कंद द्वितीय स्कंद यह सब वर्णना कर भगवान दुईट पाद पद्म तृतीय स्कंद भगवान तृतीय स्कंद और चतुर्थ स्कंद दुईट भगवान दुईट जंघ प्रदेश पंचम स्कंद भगवान नाभि प्रदेश षष्ठ स्कंद भगवान वक्ष सप्तम एवं अष्टम स्कंद भगवान को दुई हस्त दुई भुज नवम स्कंद होगी भगवान का ग्रीवा ତେଣୁ ଆପଣ ଭଗବାନଙ୍କୁ ଦର୍ଶନ କରିବାର ହେଉଛି ବିଧି। ଆପଣ ସିଧାସଳଖ ଭଗବାନଙ୍କ ମୁଖକୁ ଦର୍ଶନ କରିବାଟା ଠିକ୍ ହେବ ନାହିଁ। ପାଦ ପଦ୍ମରୁ ଉପରୁ ଉପରୁ ଯାଇକରି ମୁଖ ପଦ୍ମ ପାଖକୁ ଆସିବାକୁ ପଡ଼ିବ। ତେଣୁ ଏହିଭଳି ଭାବରେ ସୁଖଦେବ ଗୋସ୍ୱାମୀ ଯେତେବେଳେ ଭାଗବତ ବର୍ଣ୍ଣନା କରୁଛନ୍ତି, ଭଗବାନ ପାଦ ପଦ୍ମଠାରୁ ଆରମ୍ଭ କରିକି ଭଗବାନ ମୁଖ ପଦ୍ମ ଏବଂ ଅନ୍ତିମରେ ଭଗବାନଙ୍କର ମସ୍ତକ ମସ୍ତକରେ ଥିବା କିରୀଟି, ଏକାଦଶ ସ୍କନ୍ଧ ଏବଂ ଦ୍ୱାଦଶ ସ୍କନ୍ଧ ବିଷୟରେ ମଧ୍ୟ ବର୍ଣ୍ଣନା କରାଯାଇଛି। ଏ ବାରଟି ସ୍କନ୍ଧ 335 ଅଧ୍ୟାୟ 18,000 ଶ୍ଳୋକ, ଏ ସମସ୍ତ ଶାସ୍ତ୍ରର ସାର ଭାଗବତ ଶାସ୍ତ୍ର। ଆମର ପ୍ରଭୁପାଦଙ୍କ କୃପାରୁ ସାରା ପୃଥିବୀରେ ଯେତେ କେନ୍ଦ୍ର ରହିଛନ୍ତି ଇସ୍କନ କେନ୍ଦ୍ର, ସବୁଠି ସକାଳ 8-9 ଏ ଭାଗବତଙ୍କ କଥା କୁହାଯାଉଛି। ତେଣୁ ଆମେ ସେହିଭଳି ଭାବରେ ପ୍ରଥମ ସ୍କନ୍ଧରୁ ଆରମ୍ଭ କରିକିରି ଅବଶ୍ୟ ଆମର ଦଶମ ସ୍କନ୍ଧ 86 ଅଧ୍ୟାୟ ବର୍ତ୍ତମାନ ଚାଲିଛନ୍ତି, କିନ୍ତୁ ଇଏ ସ୍ପେଶାଲ ଜନ୍ମାଷ୍ଟମୀ ତିଥି ଉପଲକ୍ଷେ ଆମେ ଦଶମ ସ୍କନ୍ଧକୁ ପୁଣି ମୂଳରୁ କହୁଛେ ଆପଣମାନଙ୍କୁ କିଭଳି ଭାବରେ ଭଗବାନ ଆବିର୍ଭାବ ହେଉଛନ୍ତି। ଆବିର୍ଭାବ କାରଣ ଆଜି ଆମେ କହିବା, ଆସନ୍ତାକାଲି ଭଗବାନଙ୍କ ଆବିର୍ଭାବ ବିଷୟରେ ବର୍ଣ୍ଣନା କରିବା। 2 ଦିନ ଧରି ଭଗବାନଙ୍କର ଆବିର୍ଭାବ ପାଳନ କରାଯାଉଛି, ଗୋଟେ ସ୍ମାର୍ତ ମତରେ ଆଉ ଗୋଟେ ବୈଷ୍ଣବ ମତରେ। ଆଜି ସ୍ମାର୍ତ ମତରେ ଭଗବାନଙ୍କର ଆବିର୍ଭାବ ପାଳନ କରାଯାଉଛି, ଆମର ବୈଷ୍ଣବ ମତରେ ଆସନ୍ତାକାଲି ପାଳନ କରାଯିବ ରାତି ବାରଟାରେ ଭାଦ୍ର ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିର 12 ରାତିରେ ଭଗବାନ ଆବିର୍ଭାବ ହୋଇଥିଲେ 5,000 ବର୍ଷ ତଳେ। କିନ୍ତୁ ଇଏ ଯେଉଁ ଆସିଥିଲେ ଭଗବାନ, ସେ 5,000 ବର୍ଷ ତଳେ ଆସିଥିଲେ ଆଉ ତାପରେ ନାହାନ୍ତି, ସେ ତା ନୁହଁ, ସବୁବେଳେ ଭଗବାନଙ୍କ ଆବିର୍ଭାବ ହେଉଛନ୍ତି ସବୁବେଳେ। ବର୍ତ୍ତମାନ ମଧ୍ୟ କେଉଁଠି ଭଗବାନ ଆବିର୍ଭାବ ହୋଇଥିବେ, ତେଣୁ ଭଗବାନଙ୍କ ଲୀଳାକୁ ନିତ୍ୟ ଲୀଳା ବୋଲି କୁହାଯାଉଛି। ଆମକୁ ଗୋଟେ ସୁଯୋଗ ମିଳିଛି ଆମେ ସେ ଭଗବାନଙ୍କର ଗୁଣଗାନ କରିବା, ଲୀଳା ବିଷୟରେ ତାଙ୍କର କଥା ଶ୍ରବଣ କରିବା। ପରମ ଅଦ୍ଭୁତମ୍ ଏଠି ଶବ୍ଦ ବ୍ୟବହାର କରାଯାଇଛି, ପରମ ଅଦ୍ଭୁତମ୍ ଭଗବାନଙ୍କର ସବୁକିଛି ବୁଝିବାକୁ ପଡ଼ିବ, ଏବଂ ସବୁକିଛି ଦିବ୍ୟ ଜନ୍ମ କର୍ମ ଚମେ ଦିବ୍ୟମ୍, ଭଗବାନଙ୍କର ଜନ୍ମ ଏବଂ ଆମର ଜନ୍ମ ଭିତରେ ବହୁତ ତଫାତ୍ ରହିଛି। ଆମେ ଭୌତିକ ସ୍ତରରେ ଆମେ ରହିଛେ, କିନ୍ତୁ ଭଗବାନ ହେଉଛନ୍ତି ଦିବ୍ୟ, ଏଠି ଭୌତିକ ବସ୍ତୁ ତାଙ୍କ ପାଖରେ କିଛି ନାହିଁ। ତେଣୁ ସାଧୁ ଶାସ୍ତ୍ର ଗୁରୁମାନଙ୍କ ମାଧ୍ୟମରେ ଆମେ ଭଗବତ ତତ୍ତ୍ୱକୁ ବୁଝିବା ଶ୍ରବଣ କରିବା। ତେଣୁ ଆ ପୂର୍ବରୁ ବିଶେଷ ଭାବରେ ନବମ ସ୍କନ୍ଧରେ 2 ବଂଶ ବିସ୍ତାର ବିଷୟରେ ବଂଶ ବିଷୟରେ କହିଲେ, 2 କ୍ଷତ୍ରିୟ ବଂଶ ରହିଛନ୍ତି, ପ୍ରସିଦ୍ଧ କ୍ଷତ୍ରିୟ ବଂଶ, ଗୋଟେ ହେଉଛି ସୂର୍ଯ୍ୟ ବଂଶ, ଗୋଟେ ହେଉଛି ଚନ୍ଦ୍ରବଂଶ। ସୂର୍ଯ୍ୟବଂଶ କହିଲେ ସୂର୍ଯ୍ୟଦେବ ବିଭୂଷଣଙ୍କଠାରୁ ଆସିଛନ୍ତି, ଚନ୍ଦ୍ରବଂଶ କହିଲେ ଚନ୍ଦ୍ରଦେବ ସୋମଙ୍କଠାରୁ ଆସିଛନ୍ତି। ଏହିଭଳି ଭାବରେ 2 ପ୍ରସିଦ୍ଧ କ୍ଷତ୍ରିୟ ବଂଶ ରହିଛନ୍ତି। ଏ ବିଷୟରେ ଗତ ପୂର୍ବ ଅଧ୍ୟାୟ ନବମ ସ୍କନ୍ଧରେ ବର୍ଣ୍ଣନା କଲେ, ତାଙ୍କର ପୁଅ କିଏ, ତାଙ୍କର ପୁଅ କିଏ, ତାଙ୍କର ପୁଅ କିଏ, ଏହିଭଳି ଭାବେ ଚାଲିଛି ବିସ୍ତାର, ବଂଶ ବିସ୍ତାର। ପ୍ରଭୁପାଦ ମହାରାଜ ନବମ ସ୍କନ୍ଧ ଅନ୍ତିମରେ ଆପଣ ଦେଖିବେ ରହିଛି ଜେନିଓଲୋଜି ଦେଇଛନ୍ତି, ବଂଶାବଳୀ, କାହାର ପୁଅ କିଏ, କାହାର ପୁଅ କିଏ, ତାଙ୍କର ପୁଅ କିଏ, ତାଙ୍କର ପୁଅ କିଏ, ଏହିଭଳି ଭାବରେ କେଉଁ ସତ୍ୟଯୁଗରୁ ଚାଲିଛି ଘଟଣା, ସତ୍ୟଯୁଗରୁ ଯେଉଁ ରହିଛନ୍ତି ଯେଉଁ ଭଗବାନଙ୍କର ଏଇ ଯେଉଁ ସବୁ କ୍ଷତ୍ରିୟ ବଂଶ ସବୁ ରହିଛି ମୂଳରୁ ରହିଛି, ସତ୍ୟଯୁଗରୁ ରହିଛି, କଳିଯୁଗ ପର୍ଯ୍ୟନ୍ତ ମଧ୍ୟ ରହିଛନ୍ତି, ଏବଂ କଳିଯୁଗ ଯେତେବେଳେ ଧ୍ୱଂସ ହୋଇଯିବ ପୁଣି ସତ୍ୟଯୁଗ ଆରମ୍ଭ ହେବ, ସେଇମାନେ ସବୁ ରହିବେ। ଏ ସୂର୍ଯ୍ୟବଂଶର ଯେ ରାଜା ଥିଲେ, ସୂର୍ଯ୍ୟବଂଶର ଯେ ଅନ୍ତିମ ଅଧିକାରୀ ବଂଶରେ ଯେ ଆସିଛନ୍ତି, ସେ ବର୍ତ୍ତମାନ କଳାପ ଗ୍ରାମରେ ଭାଗବତ ଦ୍ୱାଦଶ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି, କଳାପ ଗ୍ରାମରେ ତପସ୍ୟା କରୁଛନ୍ତି, ଏବଂ ଯେତେବେଳେ କଳିଯୁଗ ଧ୍ୱଂସ ହୋଇଯିବ ପୁଣି ସତ୍ୟଯୁଗ ଆରମ୍ଭ ହେବ। ତେଣୁ ସୂର୍ଯ୍ୟବଂଶର ଯିଏ ରହିଛନ୍ତି ତପସ୍ୟା କରୁଛନ୍ତି, ଚନ୍ଦ୍ରବଂଶର ମଧ୍ୟ ଜଣେ ରହିଛନ୍ତି ତପସ୍ୟା କରୁଛନ୍ତି, ଏଇ 2 ଯାକ ପୁଣି ସୂର୍ଯ୍ୟବଂଶ ଏବଂ ଚନ୍ଦ୍ରବଂଶ ସ୍ଥାପନ କରିବେ, ରାଜା ହେବେ, ରାଜା ହେଉଛନ୍ତି ଯିଏ, ସେ ହେଉଛନ୍ତି ଶାସନ କରିବେ। ବର୍ତ୍ତମାନ ସେମାନେ ଗୁପ୍ତ ଭାବରେ ଅଛନ୍ତି, କେଉଁଠି ସିଏ କେଉଁଠି ରହିଛନ୍ତି କ'ଣ ହେଇଛି ତାକୁ ଯଦି ଜାଣିବେ ତାହେଲେ ସବୁ ନ୍ୟୁଜ୍ ପେପର୍ମାନେ ସବୁ ବସିବେ ସେଇଠି, ସେଇଠି ବସିକିରି ଖାଲି ତାଙ୍କର ଭିଡ଼ିଓ ସବୁ ଉଠି ଆସିବ,
କେତେ କଥା ହେବ?
ସତ୍ୟଯୁଗରେ ମାନସବୁ ଆସିବେ, ଲକ୍ଷ ଲକ୍ଷ ବର୍ଷ ପରର କଥା, 40,32,000 ବର୍ଷ କଳିଯୁଗର ପରିମାଣ ହେଉଛି 40,32,000 ବର୍ଷ, ମାତ୍ର 5,000 ବର୍ଷ ଯାଇଛି, ଆହୁରି 4,27,000 ବର୍ଷ ରହିଛି। 4,27,000 ବର୍ଷ ପରେ କିଏ ରାଜା ହେବେ ସେସବୁ ଯଦି ଆମର ବର୍ତ୍ତମାନ ନ୍ୟୁଜ୍ ପେପର ମାନେ ସବୁ ଜାଣିଯିବେ ତାହେଲେ ସେଇଠି ଯାଇ ପହଞ୍ଚିବେ। ସବୁଦିନ ତାଙ୍କର ଖାଲି ନ୍ୟୁଜ୍ ଆସିବ, ଇଏ ହେବେ ରାଜା, ହେବେ ରାଜା, ହେବେ, ଆଉ ସେ ତପସ୍ୟା କ'ଣ କରିବେ? ତେଣୁ ଏକାନ୍ତ ଭାବରେ ସେ ରହିଛନ୍ତି, କେହି ଜାଣନ୍ତି ନାହିଁ। ଯେଉଁମାନେ ବୈଦିକ ଗ୍ରନ୍ଥ ଜାଣନ୍ତି, ବୈଦିକ ଶାସ୍ତ୍ର ଅଧ୍ୟୟନ କରିଛନ୍ତି, ସେମାନେ ଜାଣିଛନ୍ତି ତାଙ୍କର ଚାଲିଛି ତପସ୍ୟା, ଚାଲିଛି ଲକ୍ଷ ଲକ୍ଷ ବର୍ଷ ଧରି ତପସ୍ୟା କରୁଛନ୍ତି। ତେଣୁ ଇଏ ଯେତେବେଳେ କଳିଯୁଗ ଶେଷ ହେଇଯିବ ସେତେବେଳେ ସତ୍ୟଯୁଗ ଆରମ୍ଭ ହେବ। କଳିଯୁଗର ଶେଷରେ ଭଗବାନ କଳିକି ଆସିବେ, ଜୟ ଜୟ ଦେବ ତାଙ୍କର ଦଶାବତାରରେ ବର୍ଣ୍ଣନା କରିଛନ୍ତି। କ'ଣ? ମେଛ ନିଭ ନିଧନେ କଳୟସି କରବାଳ। ବର୍ତ୍ତମାନର କଳିଯୁଗର ଲୋକମାନେ ଏଭଳି ଭାବରେ ଅବସ୍ଥାରେ ରହିଛନ୍ତି, ମେଛ ଆମର ବୈଦିକ ସଂସ୍କୃତି ଲୋପ ପାଇଯିବ, ବୈଦିକ ସଂସ୍କୃତି ଲୋପ ପାଇଯିବ, ସବୁ ମେଛ ଭାବରେ ଜୀବନଯାପନ କରିବେ, ତେଣୁ ସେମାନେ ଆଉ ଭଗବାନ କଥା ଶୁଣିବେ ନାହିଁ। ବର୍ତ୍ତମାନ ସମୟ ରହିଛି ଯେଉଁଠି ଆପଣମାନେ ଶ୍ରବଣ କରୁଛନ୍ତି ଭଗବାନ କଥା, କିନ୍ତୁ ଏଭଳି ସମୟ ଆସିବ ଯେତେବେଳେ ଲୋକମାନେ ଆଉ ଶ୍ରବଣ କରିପାରିବେ ନାହିଁ, ଶୁଣିବା ପାଇଁ ତାଙ୍କର ନଥିବ, ତାଙ୍କର ଶକ୍ତି ନଥିବ, ତାଙ୍କର କ'ଣ ତାଙ୍କର ଯୋଗ୍ୟତା ନଥିବ। ତେଣୁ ସେତେବେଳେ ଭଗବାନ କଳିକି ରୂପରେ ଆସିକରି ତାଙ୍କୁ ସବୁ କ'ଣ ତାଙ୍କୁ ନିଧନ କରିବେ। ମେଛ ନିଭ ନିଧନି କଳୟସି କର ବାଳମ, ଖଡ଼ଗ ଧରିକରି ସମସ୍ତଙ୍କୁ ହତ୍ୟା କରିବେ। ଏବଂ ଶାସ୍ତ୍ରରେ କୁହାଯାଇଛି ଯେଉଁ କଳିକି ଯେଉଁଠି କେଉଁଠି ଆସିବେ ନା ସମ୍ବଲ ଗ୍ରାମସ୍ୟ, ବିଷ୍ଣୁ ଯଶାଙ୍କର ପୁତ୍ର ରୂପରେ ଆସିବେ ସମ୍ବଲ ଗ୍ରାମ। ପ୍ରଭୁପାଦ ମହାରାଜ ଏହି ପ୍ରସଙ୍ଗରେ କହିଛନ୍ତି ଏ ସମ୍ବଲପୁର, ସମ୍ବଲପୁର ହେଉଛି ଓଡ଼ିଶାରେ ରହିଛି, ସେଇଠି ଭଗବାନ ଆସିବେ କଳିକି ଦେବ। ତେଣୁ ଇଏ ହେଉଛି କଳିକି ଧାମ, ଆମେ କଳିକି ଧାମରେ ରହିଛେ। ଯାହଉ, ଏଇଭଳି ଭାବରେ ଯେତେବେଳେ ବଂଶ ବିସ୍ତାର ଚାଲିଛି, ପରୀକ୍ଷିତ ମହାରାଜ ଚିନ୍ତା କରୁଛନ୍ତି, କୌଣସି ଖାଦ୍ୟ ପାନୀୟ ଗ୍ରହଣ କରୁନାହାନ୍ତି, କୌଣସି ବିଶ୍ରାମ ନେଉନାହାନ୍ତି, ନନ୍ଷ୍ଟପ୍ ଶ୍ରବଣ କରୁଛନ୍ତି ସିଏ। ଏବଂ ସୁଖଦେବ ଗୋସ୍ୱାମୀ ମଧ୍ୟ ସେଇଭଳି ଭାବରେ ନନ୍ଷ୍ଟପ୍ କଥା କହୁଛନ୍ତି। ତେଣୁ ପରୀକ୍ଷିତ ମହାରାଜ ଚିନ୍ତା କରୁଛନ୍ତି, ମହା ଭଗବାନଙ୍କର ଯେଉଁ କ୍ଷେତ୍ର ବଂଶ ବିଷୟରେ ଚାଲିଛି, ସେ ଚାଲିଥିବ କଥା ଆଉ ଶେଷ ହେବ ନାହିଁ, ତେଣୁ ସେ ଚାହିଁ ସେଇଥିପାଇଁ ଏଇ ଶ୍ଳୋକଟି କହିଲେ କହିଲେ କାରଣ ଏଇ ଯେଉଁ ଚନ୍ଦ୍ରବଂଶରେ ଆ ପୂର୍ବର ହେଉଛି ନବମ ସ୍କନ୍ଧ 24 ଅଧ୍ୟାୟ, ନବମ ସ୍କନ୍ଧ 24 ଅଧ୍ୟାୟରେ 66 ଏବଂ 67 ଏଇ ଦୁଇଟି ଶ୍ଳୋକରେ ଭଗବାନ କୃଷ୍ଣଙ୍କର ଆବିର୍ଭାବ କଥା କୁହାଗଲା। ଭଗବାନ କୃଷ୍ଣ ଆବିର୍ଭାବ ହେଇକରି ତାଙ୍କ ଲୀଳାକୁ ଏଇ ଦୁଇଟି ଶ୍ଳୋକରେ କହିଦେଲେ, 66 ଏବଂ 67 ଦୁଇଟି ଶ୍ଳୋକରେ। ତେଣୁ ପରୀକ୍ଷିତ ମହାରାଜ ଚିନ୍ତା କରୁଛନ୍ତି ଯେ ପୁଣି ବଂଶ ବିସ୍ତାର କହିବେ ନା କ'ଣ, ବଂଶ ବିସ୍ତାର ଶେଷ ହେବ ନାହିଁ, କାରଣ ଏତେ ରହିଛନ୍ତି ବଂଶ ସବୁ ରହିଛନ୍ତି, କେତେ ରହିଲେଣି, ତାଙ୍କର ପୁଅ ତାଙ୍କର ପୁଅ ତାଙ୍କର ପୁଅ କରିକିରି କେତେ ରହିଲେଣି। ତେଣୁ ପରୀକ୍ଷିତ ମହାରାଜ ଏ ଶ୍ଳୋକଟି କହିଲେ, ଶ୍ରୀ ରାଜ ଉଭାଜ କହିଲେ, କଥିତ ବଂଶ ବିସ୍ତାର ଭବତା, ଏ ପ୍ରଭୁ ଆପଣ ଏଇ ବଂଶ ବିସ୍ତାର କରୁଛନ୍ତି, ସୋମ ସୂର୍ଯ୍ୟ ହୋ, ଦୁଇଟି ପ୍ରସିଦ୍ଧ ବଂଶ ରହିଛି କ୍ଷତ୍ରିୟ ବଂଶ, ଗୋଟେ ହେଉଛି ସୋମ ବଂଶ, ସୋମ ବଂଶ ହେଉଛନ୍ତି ଚନ୍ଦ୍ରବଂଶ, ଏବଂ ଗୋଟେ ହେଉଛନ୍ତି ସୂର୍ଯ୍ୟବଂଶ। ସୂର୍ଯ୍ୟବଂଶରେ ଭଗବାନ ରାମଚନ୍ଦ୍ର ଆସିଥିଲେ ଏବଂ ଚନ୍ଦ୍ରବଂଶରେ ଭଗବାନ କୃଷ୍ଣଚନ୍ଦ୍ର ଆସିଛନ୍ତି। ତେଣୁ ଯଦିଓ ଭାଗବତ ନବମ ସ୍କନ୍ଧରେ ପ୍ରଥମେ ସୂର୍ଯ୍ୟବଂଶ ବିଷୟରେ କୁହାଯାଇଥିଲା, ସୂର୍ଯ୍ୟବଂଶ ଏବଂ ଚନ୍ଦ୍ରବଂଶ ଦୁଇଟି ବଂଶ ଏକ ସମୟରେ ତାଙ୍କ ରାଜୁତି ଚାଲିଛି। ସୂର୍ଯ୍ୟବଂଶର ରାଜା ଯେତେବେଳେ ସମଗ୍ର ପୃଥିବୀର ସମ୍ରାଟ ହେଉଛନ୍ତି, ଚନ୍ଦ୍ରବଂଶର ରାଜା ଗୋଟେ ପ୍ରଦେଶର ରାଜା ହେଉଛନ୍ତି, କେତେବେଳେ ଚନ୍ଦ୍ରବଂଶର ସମ୍ରାଟ ଚନ୍ଦ୍ରବଂଶର ରାଜା ସମଗ୍ର ପୃଥିବୀର ସମ୍ରାଟ ଥିଲାବେଳେ ସୂର୍ଯ୍ୟବଂଶର ରାଜା ଗୋଟିଏ ପ୍ରଦେଶର ରାଜା ହେଉଛନ୍ତି। ଏହିଭଳି ଭାବରେ ଏକ ସମୟରେ ଦୁଇଜଣ ଯାକ ଦୁଇଟି ବଂଶ ଚାଲିଛନ୍ତି ଏକ ସମୟରେ, କିନ୍ତୁ ସୁଖଦେବ ଗୋସ୍ୱାମୀ ପ୍ରଥମେ ସୂର୍ଯ୍ୟବଂଶକୁ ବର୍ଣ୍ଣନା କଲେ, ପ୍ରଥମେ ସୂର୍ଯ୍ୟବଂଶ ବିଷୟରେ କହିଲେ। ତେଣୁ ସୂର୍ଯ୍ୟବଂଶରେ ବର୍ଣ୍ଣନା କରିକିରି ଅନ୍ତିମରେ ଭଗବାନ ରାମଚନ୍ଦ୍ରଙ୍କ ବିଷୟରେ କହିଲେ, ଦୁଇଟି ଅଧ୍ୟାୟରେ ଭଗବାନ ରାମଚନ୍ଦ୍ରଙ୍କ ବିଷୟରେ କହିଲେ, ଗୋଟିଏ ଶ୍ଳୋକରେ ଭଗବାନ ରାମଚନ୍ଦ୍ରଙ୍କ ଲୀଳାକୁ ଗୋଟିଏ ଶ୍ଳୋକରେ କହିଦେଲେ, ନବମ ସ୍କନ୍ଧ ଦଶମ ଅଧ୍ୟାୟ ଶ୍ଳୋକ ଚାରି ଗୋଟିଏ ଶ୍ଳୋକରେ କହିଦେଲେ। ତେଣୁ ଭଗବାନ ରାମଚନ୍ଦ୍ର ସୂର୍ଯ୍ୟବଂଶ କହିଲା ପରେ ପୁଣି ଚନ୍ଦ୍ରବଂଶ ଆରମ୍ଭ କଲେ। ଚନ୍ଦ୍ରବଂଶ ଆରମ୍ଭ କରିକିରି ଭଗବାନ କୃଷ୍ଣଙ୍କ ବିଷୟରେ ଦୁଇଟି ଶ୍ଳୋକରେ ସମସ୍ତ କଥା କହିଦେଲେ ସଂକ୍ଷେପରେ। ତେଣୁ ବର୍ତ୍ତମାନ ପରୀକ୍ଷିତ ମହାରାଜ କହୁଛନ୍ତି, ପ୍ରଭୁ କଥିତ ବଂଶ ବିସ୍ତାର, ଆପଣ ଏଇ ଯେଉଁ ବଂଶକୁ ବିସ୍ତାର କଲେ ସୂର୍ଯ୍ୟବଂଶ, ଯଦିଓ ପ୍ରଥମେ ସୂର୍ଯ୍ୟବଂଶ କହିଥିଲେ ତାପରେ ଚନ୍ଦ୍ରବଂଶ ବିଷୟରେ କହିଲେ, କିନ୍ତୁ ରାଜା କହୁଛନ୍ତି ଭବତା ସୋମ ସୂର୍ଯ୍ୟ ହେଉ, ସିଏ କହିଲେ ଚନ୍ଦ୍ରବଂଶ ପ୍ରଥମେ କହିଲେ ତାପରେ ସୂର୍ଯ୍ୟବଂଶ କହିଲେ, କାରଣ କ'ଣ? ଆଚାର୍ଯ୍ୟମାନେ ସବୁ ଟୀକାରେ କହିଛନ୍ତି ତାର କାରଣ, ତେଣୁ ରାଜାଙ୍କ ଉଭୟ ବଂଶ୍ୟାନା, ଏଇ ଯେଉଁ ଉଭୟ ବଂଶରେ ଯେଉଁ ରାଜା ସବୁ ରହିଛନ୍ତି ତାଙ୍କ ବିଷୟରେ ଆପଣ ବିସ୍ତାର ଭାବରେ ସବୁ କହିଲେ। ତାଙ୍କ ବଂଶ ଚରିତଂ ପରମାଦ୍ଭୁତମ୍, ତାଙ୍କର ଚରିତ ଅଦ୍ଭୁତ ଚରିତ, ଭଗବାନଙ୍କର ଅଦ୍ଭୁତ ଚରିତ ଇଏ ଆମେ ଚିନ୍ତା କରିପାରିବା ନାହିଁ। ଯେଉଁମାନେ ଗୁରୁ ଶିଷ୍ୟ ପରମ୍ପରାରେ ବା ଉପଯୁକ୍ତ ସାଧୁଙ୍କଠାରୁ ଶ୍ରବଣ କରିବେ ନାହିଁ ସେମାନେ ଆକୁ ବୁଝିପାରିବେ ନାହିଁ, ସେମାନେ ଭାବିବେ ଇଏ ସବୁ କଳ୍ପନା। ତେଣୁ ଆମର ବୈଦେଶିକ ଯେଉଁ ରହିଛନ୍ତି ଐତିହାସିକ ମାନେ ବା ଅନ୍ୟମାନେ ସବୁ ରହିଛନ୍ତି, ସେମାନେ କହନ୍ତି ଆମର ବୈଦିକ ଗ୍ରନ୍ଥକୁ ସେ କହନ୍ତି ମାଇଥୋଲୋଜି, ମାଇଥୋଲୋଜି କହିଲେ କଳ୍ପନା, କଳ୍ପନା ବୋଲି ସେମାନେ କହିଛନ୍ତି, ବୁଝିପାରିବେ ନାହିଁ। ଅଦ୍ଭୁତ ଚରିତ୍ର ସବୁ ରହିଛି, ମନୁଷ୍ୟ ଏସବୁ ଲୀଳା କରିପାରିବ ନାହିଁ ଭଗବାନ, କିନ୍ତୁ ଭଗବତ ତତ୍ତ୍ୱକୁ ଯେ ନ ଜାଣିପାରିବ ସେ ବୁଝିପାରିବ ନାହିଁ, ଯେ କହିବେ ମନଗଡ଼ା କଥା ସବୁ ଚାଲିଛି। ତେଣୁ ଏ ପ୍ରସଙ୍ଗରେ ଆମର ଶ୍ରୀପାଦ ଆମର ଯେଉଁ ରହିଛନ୍ତି ଲଘୁ ବୈଷ୍ଣବ ତୋଷଣରେ ଜୀବ ଗୋସ୍ୱାମୀ କହୁଛନ୍ତି ଯେ ଭବତା ଶବ୍ଦ ଯେଉଁ ରାଜା କହୁଛନ୍ତି ସୁଖଦେବ ଗୋସ୍ୱାମୀଙ୍କୁ ସମ୍ମାନ ପ୍ରଦର୍ଶନ କରିବା ପାଇଁ ଭବତା ବୋଲି କହୁଛନ୍ତି, ଏବଂ ସୋମ ପ୍ରଥମେ କହିଲେ କାହିଁକି ନା ସୋମ ସୂର୍ଯ୍ୟ କାହିଁକି କହିଲେ ନା ସୋମ ବଂଶର ଯେଉଁ ରହିଛି ଗୁରୁତ୍ୱକୁ ସ୍ଥାପନ କରିବା ପାଇଁ କହିଲେ, ସୋମ ବଂଶ ବିଷୟରେ କହିଲେ ପ୍ରଥମେ ସୋମ, କାରଣ ଭଗବାନଙ୍କର ପ୍ରିୟ ହେଉଛନ୍ତି ପରୀକ୍ଷିତ ମହାରାଜଙ୍କ ପ୍ରିୟ ହେଉଛନ୍ତି ଭଗବାନ କୃଷ୍ଣଚନ୍ଦ୍ର, ଆମର ସଂସ୍ଥା ହେଉଛି କୃଷ୍ଣ ଅନ୍ତରାଷ୍ଟ୍ରୀୟ କୃଷ୍ଣ ଭାବନା ସଂଘ, କୃଷ୍ଣଙ୍କର ସଂସ୍ଥା ଇଏ। ତେଣୁ ଆମର ହେଉଛନ୍ତି ଆରାଧ୍ୟ ବିଗ୍ରହ ହେଉଛନ୍ତି କୃଷ୍ଣ, ଯଦିଓ ଭଗବାନ ରାମଚନ୍ଦ୍ର ସେଇ କୃଷ୍ଣ କିନ୍ତୁ ତଥାପି ତାଙ୍କର ଅଲଗା ରହିଛି ଲୀଳା ସବୁ ରହିଛି। ଆମର ଶ୍ରୀମଦ ଗୌରବନ୍ଦ ସାଇ ମହାରାଜ କହନ୍ତି, ଆମେ ଯେତେବେଳେ ଭଗବାନ କୃଷ୍ଣଙ୍କ ବିଷୟରେ କହୁଛେ ସେ ଭଗବାନ ରାମଚନ୍ଦ୍ରଙ୍କ ବିଷୟରେ ମଧ୍ୟ କୁହାଯାଉଛି ପରୋକ୍ଷ ଭାବରେ, ଏବଂ ଯେଉଁଠି ଭଗବାନ ରାମଚନ୍ଦ୍ରଙ୍କ ବିଷୟରେ କୁହାଯାଉଛି ପରୋକ୍ଷ ଭାବରେ ଭଗବାନ କୃଷ୍ଣଚନ୍ଦ୍ରଙ୍କ ବିଷୟରେ କୁହାଯାଉଛି, କାରଣ ସେଇ କୃଷ୍ଣ ଯିଏ ସିଏ ହେଉଛନ୍ତି ରାମ ଏବଂ ସିଏ ମଧ୍ୟ ଗୌରାଙ୍ଗ ମହାପ୍ରଭୁ, ଗୌରାଙ୍ଗ ମହାପ୍ରଭୁଙ୍କ ବିଷୟରେ ମଧ୍ୟ କୁହାଯାଉଛି ଗୌରାଙ୍ଗ ମହାପ୍ରଭୁ ସେଇ ଭଗବାନ। ତେଣୁ ଏଠି ପ୍ରଭୁପାଦ ମହାରାଜ ତାଙ୍କର ଟୀକାରେ କହୁଛନ୍ତି କ'ଣ ନା ନବମ ସ୍କନ୍ଧ ଶେଷରେ ଚତୁର୍ବିଂଶତି ଅଧ୍ୟାୟରେ ଶ୍ରୀ ସୁଖଦେବ ଗୋସ୍ୱାମୀ ସଂକ୍ଷେପରେ ଶ୍ରୀକୃଷ୍ଣଙ୍କ ଲୀଳା ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି କିପରି ଶ୍ରୀକୃଷ୍ଣ କ'ଣ ଶ୍ରୀକୃଷ୍ଣ ଭୂଭାର ଲାଘବ କରିବା ପାଇଁ ସ୍ୱୟଂ ଅବତୀର୍ଣ୍ଣ ହୋଇଥିଲେ, କିପରି ସେ ଗୃହସ୍ଥ ରୂପେ ଲୀଳା ବିଳାସ କରିଥିଲେ, ଏବଂ କିପରି ତାଙ୍କ ଜନ୍ମର ଅନତିକାଳ ପରେ ସେ ବ୍ରଜଲୀଳା ପାଇଁ ନିଜକୁ ସ୍ଥାନାନ୍ତରିତ କରିଥିଲେ। ପରୀକ୍ଷିତ ମହାରାଜ ସ୍ୱଭାବତଃ କୃଷ୍ଣ ଭକ୍ତ ହୋଇଥିବାରୁ ଶ୍ରୀକୃଷ୍ଣଙ୍କ ସମ୍ବନ୍ଧରେ ଶୁଣିବାକୁ ଚାହିଁଲେ, ତେଣୁ ସେ ସୁଖଦେବ ଗୋସ୍ୱାମୀ ଶ୍ରୀକୃଷ୍ଣଙ୍କ ସମ୍ବନ୍ଧରେ ବିସ୍ତୃତ ବିବରଣୀ ପ୍ରଦାନ କରିବାକୁ ଅନୁପ୍ରାଣିତ କରୁଥିଲେ, ଏବଂ ଶ୍ରୀକୃଷ୍ଣଙ୍କର କାର୍ଯ୍ୟକଳାପ ବର୍ଣ୍ଣନା କରିବା ପାଇଁ ପରୀକ୍ଷିତ ମହାରାଜ ସୁଖଦେବ ଗୋସ୍ୱାମୀଙ୍କୁ ଧନ୍ୟବାଦ ଜଣାଉଥିଲେ। କେତେ ବଡ଼ ଭାଗ୍ୟ ଆମର, ଆମେ ସେଇ ଭଗବାନ ବିଷୟରେ ଶ୍ରବଣ କରୁଛେ, ଭଗବାନ ବିଷୟରେ ଆଉ କୌଣସି ସ୍କୁଲ କଲେଜରେ ଏସବୁ ପାଠ ପଢ଼ାଯାଉ ନାହିଁ, କାରଣ ବୈଦିକ ଗ୍ରନ୍ଥରେ ତାଙ୍କ ବିଷୟରେ ରହିଛି। ତେଣୁ ଆମର ଭାରତ ସଂସ୍କୃତି ଯେଉଁ ତାର ପତନ ହୋଇଯାଉଛି ତାର କାରଣ ହେଉଛି ଏଇଟା, ଆମର ବୈଦିକ ସଭ୍ୟତାକୁ ଭୁଲିକରି ପାଶ୍ଚାତ୍ୟ ସଭ୍ୟତାକୁ ଅନୁକରଣ କରୁଛେ। ତେଣୁ ବୈଦିକ ସଂସ୍କୃତିରେ ଭଗବାନ ଆମର ସବୁ ଆସିଛନ୍ତି, କେତେ ଲୀଳା କରିଛନ୍ତି, ଆମ ପାଇଁ ଏସବୁ ରହିଛି, ଏସବୁ ଆମେ ଏଇଟାକୁ ଆସ୍ୱାଦନ କରିବା ଭଗବାନଙ୍କ ଲୀଳାକୁ। କିନ୍ତୁ ଦୁର୍ଭାଗ୍ୟବଶତଃ ଭାରତବର୍ଷରେ ଆମର ସଂସ୍କୃତି ଲୋପ ପାଇଯାଇଛି, ଆମେ ପାଶ୍ଚାତ୍ୟ ସଭ୍ୟତାକୁ ଆମେ ଅନୁକରଣ କରୁଛେ, ଆମର ଯେଉଁ ସଭ୍ୟତା ରହିଛି ତାକୁ ଭୁଲି ଯାଇଛେ। ଯାହା ହେଉ, କୃଷ୍ଣ ଚୈତନ୍ୟ ସଂଘ ମାଧ୍ୟମରେ ଆମର ବୈଦିକ ସଂସ୍କୃତିକୁ ପୁନଃ ଜାଗରଣ କରାଯାଉଛି, ଯାହାଫଳରେ କି ଆମେ ଜାଣିବା ଆମର କେତେ ସଂସ୍କୃତି ରହିଛି, କେତେ ଇତିହାସ ରହିଛି ଆମର। ତେଣୁ ଏଇଭଳି ଭାବରେ ପରୀକ୍ଷିତ ମହାରାଜ ତା ପର ଶ୍ଳୋକରେ କହୁଛନ୍ତି, ଆମେ ସବୁ ଶ୍ଳୋକ ଆଲୋଚନା କରିବା ନାହିଁ, କାହିଁକି ଆଧରେ ଏ ଅଧ୍ୟାୟରେ ବହୁତ ଶ୍ଳୋକ ରହିଛନ୍ତି, ଆମର ସମୟ ଖୁବ୍ କମ୍ ରହିଛି, 69 ଶ୍ଳୋକ ରହିଛନ୍ତି ଏ ଅଧ୍ୟାୟରେ। ତେଣୁ ଆମେ ଏତେ ଆଲୋଚନା କରିବା ପାଇଁ ସିଲେକ୍ଟିଭ କେତୋଟି ଶ୍ଳୋକକୁ ଆଲୋଚନା କରିବା, ଭଗବାନ ଲୀଳାକୁ ଆମେ ଭଗବାନ ଆବିର୍ଭାବ ବର୍ଣ୍ଣନା କରିଦେବା କେମିତି ଆସିବେ, ତାହାପରେ ଆସନ୍ତାକାଲି ଆମେ ଆଲୋଚନା କରିବା ଭଗବାନ କିଭଳି ଆବିର୍ଭାବ ହୋଇଥିଲେ, ଏଇଭଳି ଭାବରେ ସଂକ୍ଷେପରେ ସବୁ କହିବା। ତେଣୁ 7 ଶ୍ଳୋକରେ ପରୀକ୍ଷିତ ମହାରାଜ ସୁଖଦେବ ଗୋସ୍ୱାମୀଙ୍କୁ ତାଙ୍କର ଯେଉଁ ରହିଛି ତାଙ୍କର ଗ୍ରାଟିଚ୍ୟୁଡ଼କୁ କରୁଛନ୍ତି, ତାଙ୍କର କ'ଣ ତାଙ୍କ ପାଇଁ ତାଙ୍କୁ ଧନ୍ୟବାଦ ଅର୍ପଣ କରୁଛନ୍ତି। 8-11 ସବୁ ବିଭିନ୍ନ ପ୍ରକାର ପ୍ରଶ୍ନ ପଚାରିବେ। 12-13 ଏଇ 2 ଶ୍ଳୋକରେ ସିଏ କିଭଳି ଭାବରେ ଶ୍ରବଣ କରିବା ପାଇଁ ଆଗ୍ରହ ତାଙ୍କର ପ୍ରକାଶ କରିଛନ୍ତି। 14-16 ଏ 3 ଶ୍ଳୋକରେ ସୁଖଦେବ ଗୋସ୍ୱାମୀ ତାଙ୍କୁ ବହୁତ ପ୍ରଶଂସା କରିବେ। 17-20 ଏ 4 ଶ୍ଳୋକରେ ଭଗବାନ ଦେବତାମାନେ ସବୁ ଯିବେ ଭଗବାନ ପ୍ରାର୍ଥନା କରିବା ପାଇଁ। 21-26 ଏ 6 ଶ୍ଳୋକରେ ଭଗବାନ ବ୍ରହ୍ମାଙ୍କ ହୃଦୟରେ ସବୁ ମେସେଜ ଦେଇଦେବେ ଭଗବାନ ଆସିବେ ବୋଲି। 27-33 ଏ 6 ଶ୍ଳୋକରେ 7 ଶ୍ଳୋକରେ ଦେବଙ୍କର ବିବାହ ଅନୁଷ୍ଠିତ ହେବ ବସୁଦେବଙ୍କ ସହିତ। 34-35 ଏ 2 ଶ୍ଳୋକରେ ଆକାଶବାଣୀ ହେବ ଏବଂ 36-45 ଏ 10 ଶ୍ଳୋକରେ ବସୁଦେବ କଂସ ଚିନ୍ତା କରିବ ବେଦବଙ୍କୁ ହତ୍ୟା କରିବା ପାଇଁ ଆକାଶବାଣୀ ଶୁଣିକରି। ତେଣୁ ବସୁଦେବ ତାଙ୍କ ସହିତ ନିବୃତ୍ତ ହେବେ ଏ 10 ଶ୍ଳୋକରେ ବର୍ଣ୍ଣନା କରାଯିବ। 46 ଶ୍ଳୋକରେ କଂସ ସେତୁ ନିବୃତ୍ତ ହେବେ ଏବଂ 47-52 ଏ 6 ଶ୍ଳୋକରେ ବସୁଦେବ ଚିନ୍ତା ରହିବ କେମିତି କ'ଣ କରିବେ। 53-55 ଏ 2-3 ଶ୍ଳୋକରେ ବସୁଦେବଙ୍କର କହିବେ କେମିତି ସବୁ ତାଙ୍କର ପୁତ୍ର ମାନେ କ'ଣ ତାଙ୍କ ପତ୍ନୀଙ୍କୁ ରକ୍ଷା କରିବା ପାଇଁ ସବୁ ବିଭିନ୍ନ ପ୍ରକାର ଉପାୟ କହିବେ। 56-61 ଏ 5 ଶ୍ଳୋକରେ ବସୁଦେବ ତାଙ୍କ ପୁତ୍ରମାନଙ୍କୁ ସବୁ ପ୍ରଦାନ କରିବେ, 6 ପୁତ୍ରଙ୍କୁ କଂସ ହତ୍ୟା କରିବେ ଏବଂ 62-64 ଏ 3 ଶ୍ଳୋକରେ ନାରଦ ମୁନି ଆସି କଂସକୁ ସବୁ ଦେବେ କଥା କହିବେ ଏବଂ 65-69 ଏ 5 ଶ୍ଳୋକରେ କଂସଙ୍କର ଅତ୍ୟାଚାର ବର୍ଣ୍ଣନା କରାଯିବ। ଏଇଭଳି ଭାବରେ 69 ଶ୍ଳୋକ ଅଛନ୍ତି, ଆମେ କହିବା ଚେଷ୍ଟା କରିବା ଯେତିକି କଭର ହୋଇପାରିବ। ତେଣୁ ଆମେ ସବୁ ଶ୍ଳୋକ କହିବା ନାହିଁ, କେତୋଟି ସିଲେକ୍ଟିଭ ଶ୍ଳୋକ କହିବା। ତେଣୁ ପରୀକ୍ଷିତ ମହାରାଜ ତାଙ୍କର ସେ ଶ୍ରବଣର ଆଚାର୍ଯ୍ୟ ପରୀକ୍ଷିତ ମହାରାଜ। ତେଣୁ 4 ଶ୍ଳୋକରେ କହୁଛନ୍ତି, ନିବୃତ ତର୍ଷେରୂପ ଗୀୟମାନା ଭବ ସଦା ଶ୍ରୋତ୍ର ମନୋ ବିରାମାତ୍ କହୋତ୍ତମ ଶୋକ ଗୁଣାନୁବାଦାତ୍ ପୁମାନ ବିରଜେତ ବିନା ପଶୁଘ୍ନାତ୍। କେଉଁମାନେ ଭଗବାନ କଥା ଶୁଣନ୍ତି ନାହିଁ, ସେ ସୁଖଦେବ ପରୀକ୍ଷିତ ମହାରାଜ କହୁଛନ୍ତି, ନିବୃତ ତର୍ଷେରୂପ ଗୀୟମାନାତ୍ ଭୌତିକ ଜଗତ ପ୍ରତି ସମସ୍ତଙ୍କର ଆସକ୍ତି ରହିଛି, ତୃଷ୍ଣା ରହିଛି, ମୃଗ ତୃଷ୍ଣା, ମୃଗ ଯେମିତି ମରିଚିକା ପଛରେ ଧାଏଁ ସେହିଭଳି ଭାବରେ ଭୌତିକ ଜଗତର ଲୋକମାନେ ଏଇ ମରିଚିକା ପଛରେ ଧାଇଁଛନ୍ତି। ତେଣୁ ତାକୁ କହିବା ତର୍ସେଇ, ସେଇଥିରୁ ଯେଉଁମାନେ ନିବୃତ୍ତ ହୋଇଛନ୍ତି, ନିବୃତ୍ତ ତର୍ସେଇ ରୂପକୀୟ ମହାନା, ସେମାନେ ଭଗବାନ ଗୁଣଗାନ କରିବେ ଏବଂ ଭବ ସଦା ସ୍ରୋତ୍ର ମନ ବିରାମାତ୍, ଯେଉଁମାନଙ୍କର ତୃଷ୍ଣା ନିବାରଣ ହେଇନାହିଁ ସେମାନେ ଯେତେବେଳେ ଭଗବାନ କଥା ଶ୍ରବଣ କରିବେ ତାଙ୍କ ପାଇଁ ଇଏ ଔଷଧ। ଆମେ ଯେମିତି ବିଭିନ୍ନ ପ୍ରକାର ଔଷଧ ରହିଛି ବିଭିନ୍ନ ରୋଗ ପାଇଁ, ଏ ଭବରୋଗ ପାଇଁ ଔଷଧ ଏପର୍ଯ୍ୟନ୍ତ ବାହାରି ନାହିଁ। ମେଡ଼ିକାଲ ଲେବୁଲରେ ମେଡ଼ିସିନ ଲେବୁଲ ଯେଉଁ ରହିଛି ଏପର୍ଯ୍ୟନ୍ତ ମେଡ଼ିକାଲ ସାଇନ୍ସ ସେଇଟା ବାହାର କରିପାରିନାହାନ୍ତି, କିନ୍ତୁ ଆମର ବୈଦିକ ଜ୍ଞାନରେ ସେସବୁ ରହିଛି। ଭବ ଔଷଧ ଜନ୍ମ ମୃତ୍ୟୁକୁ ଆମେ ଉଦ୍ଧାର ହେଇପାରିବା, ଏ ଭବ ଔଷଧ ସେ ହେଉଛି ଭଗବାନ କଥା। ଏଇ ଯେଉଁ କଥା ଶୁଣୁଛନ୍ତି ଇଏ ହେଉଛି ଔଷଧ, ଆପଣ ଗ୍ରହଣ କରୁଛନ୍ତି ଭବ ରୋଗରୁ ଉଦ୍ଧାର ହେବା ପାଇଁ ଔଷଧ ପ୍ରାପ୍ତ ହେଉଛନ୍ତି ଆପଣ। ଭବ ସଦା ଶ୍ରୋତ ମନ ବିରମା, ଏ ଔଷଧ ଯେଉଁ ପ୍ରାପ୍ତ ହେଉଛନ୍ତି ଯେ ବହୁତ କଷ୍ଟ ହେଉଛି ତାହା ନୁହଁ, ବହୁତ ଆନନ୍ଦ କର୍ଣ୍ଣକୁ ଆନନ୍ଦ ପ୍ରଦାନ କରିବ ଏବଂ ମନକୁ ମଧ୍ୟ ଆନନ୍ଦ ପ୍ରଦାନ କରିବ। ଶ୍ରୋତ୍ର ମନ ବିରମା, ଯେଉଁମାନେ ଏଠି ଉପସ୍ଥିତ ଅଛନ୍ତି ଆମେ ତାଙ୍କୁ ଅନୁରୋଧ କରିବୁ ବିନୀତ ଭାବରେ, ସେମାନେ ଟିକେ ଦୟାକରି ଟିକେ ଶ୍ରବଣ କରନ୍ତୁ କଥା। ଆପଣମାନଙ୍କୁ ସୁଯୋଗ ମିଳିଛି, ଆପଣମାନଙ୍କୁ ସୁଯୋଗ ମିଳିଛି, ଆଜି ଭଗବାନଙ୍କର ଆବିର୍ଭାବରେ ଆପଣ ଆସିଛନ୍ତି ଏଠିକି ଆମ ମନ୍ଦିର ତରଫରୁ, ସେଥିପାଇଁ ଭଗବାନ କଥା କୁହାଯାଉଛି। ତେଣୁ ଆପଣମାନେ ଯଦି ଶ୍ରବଣ କରିବେ ଆପଣଙ୍କର ବହୁତ କଲ୍ୟାଣ ହେବ। ଆମେ ବହୁତ କଥା ଶୁଣୁଛନ୍ତି, କଲେଜ ସ୍କୁଲ କଲେଜରେ ପଢ଼ୁଛନ୍ତି ବିଭିନ୍ନ, କିଏ କ'ଣ ସେବା ସବୁ କିଏ କ'ଣ ବିଭିନ୍ନ ପ୍ରକାର ସର୍ଭିସ୍ କରିଥାଇ ପାରନ୍ତି, କିନ୍ତୁ ଭଗବାନ କଥା ଶୁଣିବା ପାଇଁ ଆପଣଙ୍କୁ ସୁଯୋଗ ମିଳୁଛି କେଉଁଠି? ଏଇଠି କୃଷ୍ଣ ଚେତନା କେନ୍ଦ୍ରରେ ଏଇ ଭଗବାନ କଥା କୁହାଯାଉଛି। ତେଣୁ ଆପଣ 5 ମିନିଟ୍ ରୁହନ୍ତୁ ବା 10 ମିନିଟ୍ ରୁହନ୍ତୁ, ଆମ ମନ୍ଦିର ତରଫରୁ ଆପଣମାନଙ୍କ ପାଇଁ ସେ ପ୍ରସାଦର ବ୍ୟବସ୍ଥା କରାଯାଇଛି। ଏବଂ ଇଏ ଯେଉଁ କଥା ହେଉଛି ଇଏ ମଧ୍ୟ ଗୋଟେ ପ୍ରସାଦ, ଇଏ ଆତ୍ମାର ପ୍ରସାଦ। ଆପଣ ଆତ୍ମା ବିଷୟରେ କେତେଜଣ ବ୍ୟକ୍ତି ଜାଣୁଛନ୍ତି ଭୌତିକ ଜଗତରେ? ଆମେ ଶରୀର ସମ୍ବନ୍ଧ ଚିନ୍ତାରେ ରହିଛେ। ଆପଣ ବହୁତ ବଡ଼ ଭାଗ୍ୟ, ଆପଣ ଭଗବାନଙ୍କ କୃଷ୍ଣଙ୍କର ଆବିର୍ଭାବ ପାଇଁ ଆପଣ ମନ୍ଦିରକୁ ଆସିଛନ୍ତି, ଆପଣଙ୍କ ଭାଗ୍ୟର ପରିବର୍ତ୍ତନ ହୋଇଯିବ ଯଦି ସାଧୁ ସଙ୍ଗରେ ଭଗବାନ କଥା ଶ୍ରବଣ କରିବେ, ଆପଣଙ୍କର ଭାଗ୍ୟର ପରିବର୍ତ୍ତନ ହୋଇଯିବ। ଅନାଦି କାଳ ଧରିକି ଆପଣ ଏଇ ଭୌତିକ ଜଗତରେ ଘୁରି ବୁଲୁଛନ୍ତି, ଏଥିରୁ ଉଦ୍ଧାର ପାଇପାରୁନାହାନ୍ତି, କିନ୍ତୁ ଲଭେ ମାତ୍ର ସାଧୁ ସଙ୍ଗେ ସର୍ବସିଦ୍ଧି ହଏ। ଲଭେ କହିଲେ ଗୋଟେ ସେକେଣ୍ଡରୁ ମଧ୍ୟ ଆହୁରି କମ୍, ଏତିକି ଜଣ ଯଦି ସାଧୁଙ୍କର ସଙ୍ଗ କଲେ ତାହେଲେ ସେ ସବୁକିଛି ସିଦ୍ଧି ପ୍ରାପ୍ତ ହୋଇପାରିବେ। ତେଣୁ ଅନ୍ତତଃ ପକ୍ଷେ ଆପଣମାନେ ଯେଉଁମାନେ ଅଛନ୍ତି ଆପଣ ଟିକେ ଶ୍ରବଣ କରନ୍ତୁ ଦୟାକରି, ଶ୍ରବଣ କରୁ ଭଗବାନ କଥା, ଯେଉଁ ଭଗବାନଙ୍କୁ ଦର୍ଶନ କରିବା ପାଇଁ ଆପଣ ଆସିଛନ୍ତି ସେହି ଭଗବାନ ଏ କଥା ମାଧ୍ୟମରେ ଆପଣ ଶ୍ରବଣ କରୁଛନ୍ତି, ଶ୍ରବଣ ମାଧ୍ୟମରେ ଦର୍ଶନ କରୁଛନ୍ତି। ଆମେ ଭଗବାନଙ୍କୁ ଚକ୍ଷୁ ମାଧ୍ୟମରେ ଦର୍ଶନ କରିପାରିବା ନାହିଁ, ଆମର ସେ ଚକ୍ଷୁ ପ୍ରାପ୍ତ ହୋଇନାହିଁ ଆମେ, କାରଣ ଭଗବାନ ହେଉଛନ୍ତି ଦିବ୍ୟ, ଆମର ଚକ୍ଷୁ ହେଉଛି ଭୌତିକ, କିନ୍ତୁ କଥା ମାଧ୍ୟମରେ ଆମେ ଭଗବାନ ମଧ୍ୟ ଶ୍ରବଣ ଦର୍ଶନ କରିପାରିବା। ଭଗବାନ ହେଉଛନ୍ତି ଏଭଳି ତତ୍ତ୍ୱ, ଅଦ୍ୱୟ ତତ୍ତ୍ୱ ଭଗବାନ, ତେଣୁ ଏ ସୁଯୋଗ ଆପଣ ପ୍ରାପ୍ତ ହୋଇଛନ୍ତି, ତେଣୁ ଶ୍ରବଣ କରନ୍ତୁ, କିଛି ସମୟ ଶ୍ରବଣ କରନ୍ତୁ ଅନ୍ତତ ପକ୍ଷେ। ଯାହାହେଉ ପରୀକ୍ଷିତ ମହାରାଜ ଦେଖନ୍ତୁ କିଭଳି ଜଣେ ଆଦର୍ଶ ଶ୍ରୋତା, କୌଣସି ଖାଦ୍ୟ ପାନୀୟ ଗ୍ରହଣ ନ କରିକି ମଧ୍ୟ ସେ ଚାହୁଁଛନ୍ତି ଶୁଣିବା ପାଇଁ, କଥା ଶୁଣୁନଥିଲେ, ସେ ପାନ କରୁଥିଲେ। କର୍ଣ୍ଣ ମାଧ୍ୟମରେ ଭଗବାନ, ଇଏ ହେଉଛି ରଥ, ଭଗବାନ କଥା ରୂପକ ରସ, ଇଏ ରସ ଅମୃତ, କଥା ଅମୃତ, ଇଏ ଅମୃତକୁ ସେ କର୍ଣ୍ଣ ମାଧ୍ୟମରେ ପାନ କରୁଥିଲେ। ଏଭଳି କଥାରେ ରହିଛି ଆନନ୍ଦ ରହିଛି କଥା ଅମୃତରେ। ତେଣୁ ଯେଉଁମାନଙ୍କର ଭୌତିକ ସବୁ ଆସକ୍ତି ସବୁ ରହିଛି ସେମାନଙ୍କ ପାଇଁ ଇଏ ଗୋଟେ ଔଷଧ ଭଳି, ଭବସଦା ଶ୍ରୋତ୍ର ମନ ବିରାମାତ, ଶ୍ରବଣ ଏବଂ ମନକୁ ବହୁତ ଆନନ୍ଦ ପ୍ରଦାନ କରିବ, ନୁହଁ ବହୁତ କଷ୍ଟ ଶୁଣିବା ପାଇଁ ନା, ବହୁତ ଆନନ୍ଦ ପ୍ରଦାନ କରିବ ଶ୍ରୋତ୍ର ମନ ବିରାମାତ। କହା ଉତ୍ତମ ଶ୍ଳୋକ ଗୁଣାନୁବାଦାତ, କେଉଁମାନେ ଭଗବାନଙ୍କର ଗୋଟେ ନାମ ହେଉଛି ଉତ୍ତମ ଶ୍ଳୋକ, ଗୋଟେ ବସନ୍ତି ପାଠରେ ବସନ୍ତି ଉତ୍ତମ ଶ୍ଳୋକ ଭଗବାନ। ଉତ୍ତମ ଶ୍ଳୋକ କାହିଁ କୁହାଯାଉଛି ନା ତାଙ୍କର ଯଶ ସବୁବେଳେ ପାଇଁ ରହିଛି ଭଗବାନ ଯଶ। ଆଜିର ଆମେ ଦେଖୁଛେ ଭୌତିକ ଜଗତରେ ବିଭିନ୍ନ ବ୍ୟକ୍ତିମାନେ ବିଭିନ୍ନ ଯଶସ୍ୱୀ ସବୁ ହେଉଛନ୍ତି, କିନ୍ତୁ ତାଙ୍କର ଯଶ ସବୁବେଳେ ପାଇଁ ରହିବ ନାହିଁ, କିନ୍ତୁ ଭଗବାନ ଯଶ ସବୁବେଳେ ପାଇଁ ରହିଛି। କାରଣ ଭଗବାନ ଶବ୍ଦର ଅର୍ଥ ହେଉଛି ଏଇଟା, 6ଟି ଐଶ୍ୱର୍ଯ୍ୟ ରହିଛି, ତା'ଦୁ ଗୋଟିଏ ଐଶ୍ୱର୍ଯ୍ୟ ହେଉଛି ଭଗବାନ ଯଶ। ତେଣୁ ଭଗବାନଙ୍କ ଗୋଟିଏ ନାମ ହେଉଛି ଉତ୍ତମ ଶ୍ଳୋକ, ଉତ୍ତମ ଶ୍ଳୋକ କହିଲେ ତାଙ୍କର ଯଶ ସବୁବେଳେ ପାଇଁ ରହିଛି, ସବୁ ଯଶ ହେଉଛି ଭଗବାନଙ୍କ କୃଷ୍ଣଙ୍କର, କିନ୍ତୁ ସିଏ କୃପା କରିକି ତାଙ୍କୁ ଭକ୍ତମାନଙ୍କୁ ପ୍ରଦାନ କରନ୍ତି। ଆପଣମାନେ ଶୁଣିଥିବେ ଭଗବତ ଗୀତାର କଥା, ଭଗବାନ କହୁଛନ୍ତି ଅର୍ଜୁନକୁ, ଅର୍ଜୁନ ତୁମେ ଯଶ ଗ୍ରହଣ କର, तस्मात्मुत्तिष्ठ जसो लभस्व। यदिओ भगवान समस्त को हत्या कर कुरुक्षेत्र युद्ध रे, किंतु भगवान से जस को प्रदान कले क्या ना भक्त को अर्जुन को प्रदान कले। से भाव में आप जब भगवान भक्त हे तेरे आपण यशस्वी हे, कारण सब जस हूँ भगवान कर। ए कथाटी आम चैतन्य महाप्रभु भगवान कृष्ण 5000 वर्ष तले आसी से भगवान कृष्ण चैतन्य महाप्रभु रूप से 500 वर्ष तले आसी यही प्रश्नटी पचारे जे कृष्ण थे जहाँ को जे कृष्ण जहाँ को अर्जुन को कही भगवदगीतार ज्ञान से कलीजुगर से कृष्ण आसिले चैतन्य महाप्रभु रूप से एवं अर्जुन आसिले राय रामानंद रूप से। भगवदगीतार कृष्ण अर्जुन को ज्ञान देखते किंतु कलीजुगर जो भगवान आसिले से अर्जुन को पचारे ज्ञान प्राप्त होगापी कहले अर्जुन मत ज्ञान दियो नाम परिवर्तन हो जाए राय रामानंद राय तुम्हें कह साध्य साधन जीवन रे लक्ष्य कौन एवं केमी प्राप्त होगा तेणु राय रामानंद से सब सब कथा सब कहते तेणु ये जो भगवान कथा जो रही से पचार महाप्रभु पचारे जे जस विषय कहार जस श्रेष्ठ कीर्तिमान मध्य कहार कीर्ति श्रेष्ठ तेणु राय रामानंद कही जो माने भगवान भक्त तांकर कीर्ति श्रेष्ठ कीर्ति आपण माने आज भगवान भक्त होती आसी एटी तेणु यही भाव जब भक्ति आचरण करेंगे आपण मध्य कीर्ति प्राप्त हे जस प्राप्त हे सी कौन भगवान हो सब जस ताक रही कि जस को भक्त मान प्रदान करती तेणु कौ मैने भगवान उत्तम श्लोक गुणगान रु विरत हे बिना पशुनाथ पशुनाथ कहले जो मैंने पशु हत्याकारी एट पशुनाथ शब्द में आउ गोटे अर्थ आस अपशु हम ये संस्कृत भाषा जो मैंने जानवे से बुझीपर तेणु सीपा सिद्धर स्वामी जन प्रसिद्ध टीकाकार से कहते श्लोक भाष्य अत्र लोके त्रिविधा जना आम जिते देखु भौतिक जगत जिते सब लोक मान सब अच्छा तीन प्रकार लोक अच्छा किए किए ना जड़े हूँ मुक्ता मुक्ता कहले जो मैंने मुक्त मुक्त जीव से बंधन नुहंती आम सब बंधन अवस्था रही चे भौतिक जगत तीनो गुण रही सत्व रजतम तीन गुण द्वारा आम बंधन अवस्था रही चे बंदी रही आम जापरना आम कहते मुक्त जीव ना आम बंदी रही चे किंतु जो माने बंधी मुक्त बंधन मुक्त से मुक्त भी कहुची मुक्ता बहुवचन कहने अनेक बहु रही मुक्त जीव से देखा से महात्मा भी कहने तीन गुण भितर बंदी न था तेणु गोटे प्रकार व्यक्ति होती मुक्ता द्वितीय प्रकार होती मुमुक्षुभ मुमुक्षुभ कहले जो मैंने जानती आम बंदी रही केमी मुक्त हबू से मुमुक्षु बोली कहुची आम जब जाणिना आम बंदी अवस्था रही है आम कम चेस्टा करवामी मुक्त हवा बोली आम जाणी सीना आम बंदी रही आम तो जापरने ये भगवान बंदी करमको ये अद्भुत प्रत्येक कहगला ना अद्भुत चरित भगवान सब भगवान सब लीला सब अद्भुत लीला आम बंदी थी आम चिंता करें मुक्त जीव आम चिंता करना आम बंदी आम जापरना आम ये भगवान अद्भुत लीला तेणु जो मैंने जानुंस जो मानक से बुद्धि प्राप्त हो गले आम बंदी अवस्था रही चे तीन गुण विषय बंदी हो रही चे जन्म मृत्यु गति करे मृत्यु को प्राप्त होमें चाहूना मृत्यु हाँपाई मृत्यु प्राप्त हाँप चाहूना कि मृत्यु बरण करे कारण आम बंदी अवस्था रही चे तेणु जो मैंने मुमुक्षु जो मैंने मुक्त हाँपाई चाहूंपी यहाँ हूँ ये हूँ द्वितीय प्रकार व्यक्ति आ तृतीय प्रकार व्यक्ति होती विषयी विषयी कहले ये भौतिक विषय को उपभोग कर विषयी से मैंने किंतु तीन जन ये हूँ आनंददायक तेसांग मध्य अत्र न कश्यपी अलं प्रत्यय जी भगवान कथा शुणे सी कहे ना आम शुणीदेचु भगवान कथा दरकार ना आम हावना आम ये संस्कृत शब्द आलोचना करवा ना तेणु यही भाव में परीक्षित महाराज सब कहते आम प्रभुपाद महाराज कहते ये भगवान कथा जो माने वैष्णव नुहतार श्रवण करने कथा नुह भगवान कथा एक सनातन गोस्वामी पद्म पुराण उद्धार कर अवैष्णव मुखोद्गीर्ण पूतम हरि कथामृतम श्रवण नैव कर्तव्य सर्पोत्तिष्ठ तथा भय जो मैंने वैष्णव नुहतु मुखर भगवान कथा श्रवण करवाटा ठीक उचित नुह कहीं जो भाई भाव में सर्पोत्तिष्ठ तथा पय पय कहले क्षीर क्षीरटा जदि अमृत किंतु जदि ताकि साप मुह मारिदे थोड़े से अमृत भाई कार्य करना से विष भाई कार्य कर सर्पोत्तिष्ठ तथा पय तेणु जो मैंने वैष्णव नुहतर मुखर भगवान कथा श्रवण करने मना कर तेणु तेर नंबर श्लोक कहते नैशाति दुस्साख्युन्मा त्यक्तम बाधते पीबंधम तन्मुखाबुज च्यूतम हरिकथामृतम सुखदेव गोस्वामी परीक्षित महाराज को भगवान लीला को विस्तार भाव कह चाहून कारण कौन ना से कौन से खाद्य पानी ग्रहण करना तेणु परीक्षित महाराज कहते प्रभु मुदिव कौन से खाद्य पानी ग्रहण करना कि क्षुधा को सहवाटा बड़ कष्ट नैसा हाथी दुस्साह कहीं सह कर ना क्षुधा को आम विभिन्न प्रकार व्रत उपवास सब करते कष्ट आमको लगुच उपवास रहा आम सह कर परीक्षित महाराज जदि कौन से खाद्य पानी ग्रहण करून सात दिन सात दिन सात राति आम चिंता करना कि कष्ट हो नाला कहीं पीबंधम तन मुखाबुज च्यूतम हरि कथामृतम परीक्षित महाराज सुखदेव गोस्वामी मुखर ये भगवान कथा रूपक अमृत को पान करुले तेणु अमृत पान करोसी तृषा व क्षुधा लगुन क्षुधा तृषा लगुन तेणु तेणु सी कहते प्रभु आपण भगवान लीला को विस्तार भाव वर्णना करतु तेनाली भाव में परीक्षित महाराज सुखदेव गोस्वामी को अनुरोध कले सुखदेव गोस्वामी भगवान कथा कह आरंभ कले षोल नंबर श्लोक कहते वासुदेव कथा प्रश्न पुरुषांक्रीन पुनाति वक्तारं पृच्छकं श्रोत्रुं तत्पाद शरीरं तथा भगवान कथा आम जो शुणुचे तार कौन सब फल रही वासुदेव कथा प्रश्न शुणा कथा तो छाड़ जो मैंने प्रश्न पचारुंट अधिकांश लोक भगवान विषय जानती ना से विभिन्न प्रकार प्रश्न पचारती तेणु सुखदेव गोस्वामी कहते भगवान विषय जो मैंने प्रश्न पचारुंट वासुदेव कथा प्रश्न पुरुषां त्रीन पुनादि तीन प्रकार व्यक्ति पवित्र हो जाती किए किए ना वक्तारम ये कथा कहते एवं पृच्छकम जो माने भगवान विषय प्रश्न पचारुंट पृच्छकम एवं श्रोतृ जो मैंने श्रवण करो मैंने जो भाई भाव श्रवण करेंगे से मैंने से फल प्राप्त हे तेणु ये तीन प्रकार व्यक्ति पवित्र हो जाती किभली तत्पाद शरीर तथा जमी गंगा देवी भगवान पाद पद्म धौत कर चीर जगत आसवान पाद पद्म धौत कर एवं तीन लोक गंगादेवी प्रभावित होती स्वर्गलोक गंगादेवी नाम हूँ मंदाकिनी पृथ्वी लोक गंगा एवं पाताल लोक से भोगवती तेणु ये गंगादेवी तीन लोक को पवित्र कर दौंती भाव भगवान कथा मध्य तीन प्रकार व्यक्ति को पवित्र करदेव वक्ता जो मैंने पृच्छक जो मैंने प्रश्न पचारती प्रश्नकर्ता एवं जो मैंने श्रवणकर्ता जो मैंने श्रवण करेंगे वक्ता पृच्छकम श्रोतृ तेणु प्रभुपाद महाराज ये श्लोक भाषा कहते जे ये आम जो कृष्ण चेतना संघ रही देयरफोर सिंस कृष्ण कॉन्शियसनेस मूवमेंट इज फुल ऑफ वासुदेव कथा एनीवन हु हियर्स एनीवन हु जॉइंस द मूवमेंट एंड एनीवन हु प्रीचेस विल बी प्यूरीफाइड आम कृष्ण चेतना संघ हूँ कौन ना भगवान कृष्ण कथा चली ସବୁଦିନେ ସକାଳ 8-9 ଭାଗବତ କଥା କୁହାଯାଉଛି, ଭଗବାନ କୃଷ୍ଣଙ୍କର କଥା। ଏବଂ ସମସ୍ତେ ଏଠିକି ଆସିପାରିବେ ନାହିଁ, ଆଜି ବର୍ତ୍ତମାନ ମଡର୍ଣ୍ଣ ଟେକ୍ନୋଲୋଜି ଅନୁସାରେ ଆମର ଯେଉଁ ବିଭିନ୍ନ ପ୍ରକାର ୟୁଟ୍ୟୁବ ଇତ୍ୟାଦି ସବୁ ରହିଛି, ୟୁଟ୍ୟୁବ ମାଧ୍ୟମରେ ମଧ୍ୟ ଏ ଭଗବାନ କଥା ପ୍ରଚାର କରାଯାଉଛି। ତାଙ୍କ ଘରେ ରହିକରି ମଧ୍ୟ ଆପଣମାନେ ଭଗବାନ କଥା ଶ୍ରବଣ କରିପାରିବେ। ଇସ୍କନ ବୁର୍ଲା ଅଫିସିଆଲ ୟୁଟ୍ୟୁବ ମାଧ୍ୟମରେ ସବୁଦିନ ସକାଳରୁ 8-9 ଲାଇଭ ଟେଲିକାଷ୍ଟିଂ ହେଉଛି। ଆପଣମାନେ ସ୍କୁଲ କଲେଜ ବା ଘରେ ଯିଏ ଯେଉଁଠୁ ଥାନ୍ତୁ ନା କାହିଁକି, 8-9 ଯଦି ସମୟ ମିଳିବ ଆପଣ ଶୁଣିପାରିବେ ଭଗବାନ କଥା, ଲାଇଭ ଟେଲିକାଷ୍ଟିଂ ହେଉଛି। ସମଗ୍ର ମାନବ ସମାଜର କଲ୍ୟାଣ ପାଇଁ ଏଇ ଯେଉଁ କୃଷ୍ଣ ଚେତନା ସଂଘ ଖୋଲା ହେଇଛି। ପ୍ରଭୁପାଦ ମହାରାଜ କେତେ କଷ୍ଟ କରି କେନ୍ଦ୍ରକୁ ଆରମ୍ଭ କରିଛନ୍ତି। ପ୍ରଭୁପାଦ ମହାରାଜ ଆସନ୍ତାକାଲି ଆମର ଜନ୍ମାଷ୍ଟମୀ ପାଳନ କରାଯିବ, ତା ପରଦିନ ହେଉଛି ନନ୍ଦ ଉତ୍ସବ। ନନ୍ଦ ଉତ୍ସବରେ ଆମର ପ୍ରଭୁପାଦ ମହାରାଜଙ୍କର ଆବିର୍ଭାବ ତିଥି। ପ୍ରଭୁପାଦ ମହାରାଜ ସାରା ପୃଥିବୀରେ ଏଇ ଭଗବାନ କଥାକୁ ପ୍ରଚାର କରିଛନ୍ତି, ଏଇ କୃଷ୍ଣ ଚେତନା ସଂଘକୁ ସ୍ଥାପନ କରିଛନ୍ତି ସାରା ପୃଥିବୀରେ। ଆମର ଆରମ୍ଭ ହେଲା ଆମେରିକାରୁ। 1965 ମସିହାରେ ଯାଇଥିଲେ ପ୍ରଭୁପାଦ ମହାରାଜ, ତାଙ୍କର ବୟସ ଥିଲା ସେତେବେଳେ 69 ବର୍ଷ। ଏବଂ ତାଙ୍କର ଯେ ସବୁ ସୁବିଧା ଥିଲା ତା ନୁହଁ, କୌଣସି ତାଙ୍କ ପାଖରେ କିଛି ସୁବିଧା ନଥିଲା, ମାତ୍ର ତାଙ୍କ ପାଖରେ ଥିଲା 40 ଟଙ୍କା। ସେ 40 ଟଙ୍କାରେ ସେ ଯାଇଥିଲେ ଆମେରିକା, ଚିନ୍ତା କରନ୍ତୁ। ଗୋଟେ ଫ୍ରି ଟିକେଟ୍ ପାଇଥିଲେ, ଗୋଟେ ଜଳଜାହାଜରେ ଯାଇଥିଲେ, ଜଳଦୂତ ନାମକ ଗୋଟେ ଜଳଜାହାଜ, ପଣ୍ୟବାହୀ ଜଳଜାହାଜ, ସେଇଥିରେ ଯାଇଥିଲେ, ଫ୍ରି ଟିକେଟ୍ ପ୍ରାପ୍ତ ହୋଇଥିଲେ। ମାସକରୁ ଉର୍ଦ୍ଧ ଲାଗିଗଲା ଯିବା ପାଇଁ। ଅଗଷ୍ଟ 16 ନା 15 ଗଲେ, 1965 ଗଲେ, ଗୋଟିଏ ମାସ ଲାଗିଗଲା ଜଳଜାହାଜରେ। ତା ସେ ସମୟରେ ତାଙ୍କୁ 2 ହାର୍ଟ ଆଟାକ୍ ମଧ୍ୟ ହୋଇଯାଇଥିଲା। ଏଭଳି ଅବସ୍ଥାରେ ସେ ଏଇ କୃଷ୍ଣ ଚେତନାକୁ ଆରମ୍ଭ କରିଛନ୍ତି ଆମେରିକାରେ। 1966 ଜୁଲାଇ ମାସରେ ଏହି କୃଷ୍ଣ ଚେତନା ସଂଘ ରେଜିଷ୍ଟ୍ରେସନ ହେଲା ଆମେରିକାରେ, ଇଣ୍ଟରନ୍ୟାସନାଲ ସୋସାଇଟି। ସାରା ପୃଥିବୀରେ ଏଇ ଭଗବାନ କଥା ଚାଲିଛି। ତେଣୁ ପ୍ରଭୁପାଦ ମହାରାଜ କହୁଛନ୍ତି ଏ କୃଷ୍ଣ ଚେତନା, କୃଷ୍ଣ କନସିୟସ୍ ମୁଭମେଣ୍ଟ ଇଜ୍ ଫୁଲ୍ ଅଫ୍ ବାସୁଦେବ କଥା। କୃଷ୍ଣ କନସିୟସ୍ ମୁଭମେଣ୍ଟ ହେଉଛି ଭଗବାନ କଥା ଚାଲିଛି ଏଥିରେ। ତେଣୁ ଯେଉଁମାନେ କଥା ଶ୍ରବଣ କରିବେ, ଯେଉଁମାନେ ଏଇ ଆନ୍ଦୋଳନରେ ଯୋଗ ଦେବେ ଏବଂ ଯେଉଁମାନେ ଏଠି କଥା କହିବେ, ସେମାନେ ସମସ୍ତେ ପବିତ୍ର ହୋଇଯିବେ। 3 ବ୍ୟକ୍ତି ଯେମିତି ପବିତ୍ର ହୋଇଯାଆନ୍ତି, ସେଇଭଳି ଭାବରେ କୃଷ୍ଣ ଚେତନାରେ ଯେଉଁମାନେ ଯୋଗ ଦେବେ ସେମାନେ ମଧ୍ୟ ପବିତ୍ର ହୋଇଯିବେ। ତେଣୁ ଏଇଭଳି ଭାବରେ କହିକରି ଭଗବାନ ଆବିର୍ଭାବ କଥା ଆରମ୍ଭ କରୁଛନ୍ତି। ଭଗବାନ ଆବିର୍ଭାବ କଥା ଆରମ୍ଭ କେମିତି ହେଉଛି ନା, ଆପଣମାନେ ଜାଣିଥିବେ ଭଗବତ ଗୀତା 4 ଅଧ୍ୟାୟରେ ଭଗବାନ କହିଛନ୍ତି ସେଇଟା, ଓ ଭଗବାନ କ'ଣ ପାଇଁ ଆସନ୍ତି, ଭଗବାନ ଅବତାରର କାରଣ ହେଉଛି କ'ଣ ନା, ଯଦା ଯଦା ହି ଧର୍ମସ୍ୟ ଗ୍ଲାନିର୍ଭବତି ଭାରତ ଆଭ୍ୟୁଥାନମ ଧର୍ମସ୍ୟ ତଦାତ୍ମାନମ ସୁଧାମ୍ୟହମ୍। ଯେତେବେଳେ ଭୌତିକ ଜଗତ ଏଭଳି ସୃଷ୍ଟି ହେଇଛି, ଏଠି ସବୁବେଳେ ଧର୍ମର ଗ୍ଲାନି ହେଉଛି, ଏବଂ ଧର୍ମର ଯେତେବେଳେ ଗ୍ଲାନି ହେଉଛି ଅଧର୍ମର ଅଭ୍ୟୁଥାନ ହେଉଛି। ତେଣୁ ଭଗବାନ ପ୍ରତି ଯୁଗରେ ଆସନ୍ତି, ଯୁଗେ ଯୁଗେ ପ୍ରତି ଯୁଗରେ ଆସନ୍ତି। ଭଗବାନ ଯେଉଁ କୃଷ୍ଣ ଆସିଥିଲେ ଦ୍ୱାପର ଯୁଗର ଅନ୍ତିମରେ ଆସିଥିଲେ, ବିଭିନ୍ନ ଯୁଗରେ ଭଗବାନଙ୍କର ବିଭିନ୍ନ ସବୁ ଅବତାର ସବୁ ଆସୁଛନ୍ତି। ତେଣୁ ଇଏ ଯେତେ ଭଗବାନ କୃଷ୍ଣ ଆସିବେ, ତା ପୂର୍ବରୁ ଭୂମିଦେବୀ ଭାରାକ୍ରାନ୍ତ ହୋଇଯାଇଥିଲେ, ଭୂମି ଦୃପ୍ତ ନୃପ ବ୍ୟାଜ। କାହିଁକି ଭାରାକ୍ରାନ୍ତ ହୋଇଯାଇଥିଲେ ନା, ସେ ସମୟରେ ଯେଉଁମାନେ ରାଜାମାନେ ଥିଲେ, ରାଜାମାନେ ଥିଲେ ସେମାନେ ସବୁ ହେଉଛନ୍ତି ପ୍ରକୃତ ଦସ୍ୟୁ, ସେମାନେ ପ୍ରକୃତ ରାଜା ନୁହନ୍ତି, ସେମାନେ ହେଉଛନ୍ତି ଦସ୍ୟୁ। ତେଣୁ ସେମାନେ ସବୁ ଦୈତ୍ୟ ବୋଲି କୁହାଯାଉଛି, ସେମାନେ ସବୁ ଅସୁର। ଏଇଭଳି ଭାବରେ ଶହ ଶହ ଲକ୍ଷ ଲକ୍ଷ ରାଜା ସବୁ ଥିଲେ ସମଗ୍ର ପୃଥିବୀରେ। ଏମାନେ ସବୁ ବିଭିନ୍ନ ପ୍ରକାର କ'ଣ, ବିଭିନ୍ନ ପ୍ରକାର ପାପ ଆଚରଣ କରୁଥିଲେ, ବିଭିନ୍ନ ପ୍ରକାର ପାପ ରହିଛି। ବିଶେଷ ଭାବରେ ପାପର 4 ସ୍ଥାନ ରହିଛି, କ'ଣ କ'ଣ ନା, ଦ୍ୟୁତଂ ପାନଂ ସ୍ତ୍ରିୟଂ ସୁନା ଯେତେ ଅଧର୍ମ ଚତୁର୍ବିଧା, ଦ୍ୟୁତ କ୍ରୀଡ଼ା, ନିଶାଦ୍ରବ୍ୟ ସେବନ ଏବଂ ଅବୈଧ ସ୍ତ୍ରୀ ସଙ୍ଗ ଏବଂ ଆମିଷ ଭକ୍ଷଣ ଜୀବ ହତ୍ୟା, ଏ 4 ହେଉଛି ପାପର ସ୍ଥାନ। ତେଣୁ ଇସ୍କନରେ ଯେଉଁମାନେ ଯୋଗଦାନ କରିବେ ସେମାନେ ସେଇ 4 ସ୍ଥାନରୁ ମୁକ୍ତ ହେବେ, ତାହେଲେ ସେମାନେ ଏଇ ଭଗବାନଙ୍କର ଭଜନ କରିପାରିବେ, ନହେଲେ ଭଗବାନ ଭଜନ କରିପାରିବେ ନାହିଁ। ଦ୍ୟୁତଂ ପାନଂ ସ୍ତ୍ରିୟଂ ସୁନା ଯତ୍ର ଅଧର୍ମ ଚତୁର୍ବିଧା, ଇଏ ହେଉଛି 4 ପ୍ରକାର ଅଧର୍ମ। ତେଣୁ ଏହିଭଳି ଭାବରେ ଗୋଟେ ଅବସ୍ଥା ହୋଇଯାଇଥିଲା ଯେଉଁଠି ଭୂମିଦେବୀ ଅଧର୍ମକୁ ସହାୟ କରିପାରିନଥିଲେ, ଭାରାକ୍ରାନ୍ତ ହୋଇଯାଇଥିଲେ। ତେଣୁ ସେମାନେ ବ୍ରହ୍ମାଣଂ ଶରଣଂ ଯଜଉ, ଭୂମିଦେବୀ ବ୍ରହ୍ମାଙ୍କ ପାଖକୁ ଗଲେ ବାହାରକୁ ଦୂର କରିବା ପାଇଁ। ବ୍ରହ୍ମାଙ୍କ ପାଖକୁ ଗଲେ, ପୃଥିବୀର ଭୌତିକ ଜଗତର ସର୍ବଶ୍ରେଷ୍ଠ କର୍ତ୍ତା ହେଉଛନ୍ତି ବ୍ରହ୍ମା, ତେଣୁ ତାଙ୍କ ପାଖକୁ ଗଲେ। ବ୍ରହ୍ମ ଲୋକ ରହିଛି ଆମେ ଭୌତିକ ଜଗତରେ, 14 ଭୁବନ ରହିଛି, 14 ଲୋକ ରହିଛି, ଆମେ ରହୁଛେ ମଝିରେ ରହିଛେ, ପୃଥିବୀ ଲୋକ ହେଉଛି ମଝିରେ, ଆଉ ଉପରେ 6 ଲୋକ ରହିଛି। କ'ଣ କ'ଣ ନା, ଆ ଉପରେ ରହିଛି ଭୂବଲୋକ, ତାପରେ ସ୍ୱର୍ଗଲୋକ, ତାପରେ ମହତ ଲୋକ, ତାପରେ ଜନଲୋକ, ତାପରେ ତପଲୋକ, ତା ଉପରେ ବ୍ରହ୍ମଲୋକ, ଯେଉଁଠି ବ୍ରହ୍ମା ରହିଛନ୍ତି। ଏବଂ ଆ ତଳେ 7 ଲୋକ ରହିଛି। କ'ଣ କ'ଣ ନା, ଅତଳ, ବିତଳ, ସୁତଳ, ତଳାତଳ, ମହିତଳ, ରସାତଳ ଏବଂ ପାତାଳ। ଏହିଭଳି ଭାବରେ 7 ଲୋକ ରହିଛି ପୃଥିବୀ ତଳେ। ତେଣୁ ଭୂମିଦେବୀ ସେ ଗଲେ କେଉଁଠିକି ନା ବ୍ରହ୍ମାଙ୍କ ପାଖକୁ ଗଲେ, କିନ୍ତୁ ବ୍ରହ୍ମା ସେ ସମୟରେ ବ୍ରହ୍ମ ଲୋକ ନଥିଲେ, ସେ ସୁମେରୁ ପର୍ବତରେ ଥିଲେ। ସୁମେରୁ ମୂର୍ଦ୍ଧ ସ୍ଥିତମେବ ନହନ୍ତୁ ସତ୍ୟଲୋକ ସ୍ତଂ କୃଷ୍ଣାବତାର, ଏଇଟାକୁ ଆଚାର୍ଯ୍ୟମାନେ କହିଛନ୍ତି ଟୀକାରେ। ସୁମେରୁ ଗୋଟେ ପର୍ବତ ରହିଛି ଯେଉଁଟାକ ସୁନାରେ ତିଆରି, ସେ ସୁମେରୁ ପର୍ବତ ସୁନାରେ ତିଆରି। ସେଇଠି ବ୍ରହ୍ମା ଦେବତାମାନଙ୍କ ସହିତ ବସି ମ୍ୟାନେଜମେଣ୍ଟର ଆଲୋଚନା କରୁଥିଲେ, କେମିତି ଭୌତିକ ଜଗତକୁ ପାଳନ କରାଯିବ, ମ୍ୟାନେଜମେଣ୍ଟ ସବୁଥିରେ ମ୍ୟାନେଜମେଣ୍ଟ ରହିଛି। ତେଣୁ ପ୍ରଭୁପାଦ ମହାରାଜ ତାଙ୍କର ଭାଷାରେ କହୁଛନ୍ତି ଯେ ବିକଜ ଅଫ୍ ଦି ପ୍ରେଜେଣ୍ଟ ୱାର୍ଲ୍ଡ ସିଚୁଏସନ୍ କୃଷ୍ଣ ହାଜ୍ ରିସେଣ୍ଡେଡ୍ ଇନ୍ ଦ ଫର୍ମ ଅଫ୍ କୃଷ୍ଣ କନସିୟସନେସ୍ ମୁଭମେଣ୍ଟ। ଭୌତିକ ଜଗତରେ ବର୍ତ୍ତମାନ ଏ ଯେଉଁ ଧର୍ମର ଗ୍ଲାନି ହୋଇଯାଉଛି, ସେଇଥିପାଇଁ ଭଗବାନ ଯେଉଁ ବିଭିନ୍ନ ପ୍ରକାର ଅବତାର ନେଇକି ଆସନ୍ତି, 5000 ବର୍ଷ ତଳେ ଭଗବାନ କୃଷ୍ଣ ଆସିଥିଲେ ଏବଂ 500 ବର୍ଷ ତଳେ ସେ କୃଷ୍ଣ ଚୈତନ୍ୟ ମହାପ୍ରଭୁ ରୂପରେ ଆସିଥିଲେ, ଏବଂ ବର୍ତ୍ତମାନ ସେ କୃଷ୍ଣ ଆସନ୍ତି କେଉଁ ରୂପରେ ନା କୃଷ୍ଣ ଚେତନା ସଂଘ, କୃଷ୍ଣ କନସିୟସନେସ୍ ମୁଭମେଣ୍ଟ, ଆମ ଯେଉଁ ଇସ୍କନ, ଇଏ ହେଉଛି ଭଗବାନଙ୍କର ଅବତାର। ପ୍ରଭୁପାଦ ମହାରାଜ କହନ୍ତି ବିକଜ ଅଫ୍ ଦି ପ୍ରେଜେଣ୍ଟ ୱାର୍ଲ୍ଡ ସିଚୁଏସନ୍, ବର୍ତ୍ତମାନର ଅବସ୍ଥା କେତେ ଶୋଚନୀୟ, ଚିନ୍ତା କରନ୍ତୁ, ସବୁଠାରୁ ଯୁଦ୍ଧ ଚାଲିଛି ବର୍ତ୍ତମାନ, ରଷିଆ ୟୁକ୍ରେନ୍ ଯୁଦ୍ଧ ଆହୁରି ସମାପ୍ତ ହୋଇପାରୁନାହିଁ। ଏବଂ ପ୍ରଭୁପାଦ ମହାରାଜ କହନ୍ତି ଗୋଟେ ସମୟ ଆସିବ, ତୃତୀୟ ବିଶ୍ୱଯୁଦ୍ଧ ମଧ୍ୟ ହେବ, 2 ବିଶ୍ୱଯୁଦ୍ଧ ହୋଇଯାଇଛି ଏବଂ ତୃତୀୟ ବିଶ୍ୱଯୁଦ୍ଧ ମଧ୍ୟ ହେବ, ଏଭଳି ଭାବରେ ଅବସ୍ଥା ସବୁ ରହିଛି। ତେଣୁ ପ୍ରଭୁପାଦ ମହାରାଜ ତାଙ୍କର ଭାବାର୍ଥରେ କହୁଛନ୍ତି ବର୍ତ୍ତମାନରେ ସମଟାଇମ୍ସ ଦେ ସ୍ପେଣ୍ଡ 65% ଅଫ୍ ଦି ଗଭର୍ଣ୍ଣମେଣ୍ଟ ରେଭିନ୍ୟୁ ଫର୍ ଦିସ୍ ପର୍ପସ୍, ମିଲିଟାରୀ ପର୍ପସ୍। ଆମର ଯେତିକି ଭାରତବର୍ଷରେ ବା ଯେଉଁ ବିଭିନ୍ନ ଦେଶମାନଙ୍କରେ ଯେତିକି ସବୁ ତାଙ୍କର ରୋଜଗାର ହେଉଛି, ଯେତିକି ତାଙ୍କର ରେଭିନ୍ୟୁ ରହୁଛି, ତା'ର 65% ସେମାନେ କେଉଁଥିରେ ଖର୍ଚ୍ଚ କରୁଛନ୍ତି ନା ଡିଫେନ୍ସ ପାଇଁ, ମିଲିଟାରୀ, ମିଲିଟାରୀ ପାଇଁ ଖର୍ଚ୍ଚ ହେଉଛି 65%, ଚିନ୍ତା କରନ୍ତୁ। ପ୍ରଭୁପାଦ ମହାରାଜ କହନ୍ତି କାହିଁକି ଏତେ ସବୁ ଖର୍ଚ୍ଚ ହେଉଛି, ୱାଇ ସୁଡ୍ ପିପୁଲ୍ସ ହାର୍ଡ ଅର୍ଣ୍ଣ ମନି ବି ସ୍ପେଣ୍ଡ ଇନ୍ ଦିସ୍ ୱେ। ଏତେ କଷ୍ଟ କରି ଲୋକମାନେ କିଛି ଧନ ରୋଜଗାର କରୁଛନ୍ତି, କିନ୍ତୁ ତାଙ୍କର 65% ଚାଲିଯାଉଛି କେଉଁଥିରେ ନା ଏଇ ମିଲିଟାରୀ ପାଇଁ। ସେମାନେ ଯେଉଁ ଦେଉଛନ୍ତି ଟ୍ୟାକ୍ସ ଦେଉଛନ୍ତି ଗଭର୍ଣ୍ଣମେଣ୍ଟକୁ, ଗଭର୍ଣ୍ଣମେଣ୍ଟର 65% ପଳାଇଯାଉଛି ମିଲିଟାରୀ ମେଣ୍ଟେନ୍ କରିବା ପାଇଁ, ମିଲିଟାରୀ ଡିପାର୍ଟମେଣ୍ଟକୁ। ତେଣୁ ଲୋକମାନେ ଏଇ ଯେଉଁ କଷ୍ଟ କରି ଯେଉଁ ଧନ ରୋଜଗାର କରୁଛନ୍ତି, ତାହାର କାହିଁକି ଏଭଳି ଭାବରେ ସେ ମିଲିଟାରୀରେ ଖର୍ଚ୍ଚ ହେବ। ତେଣୁ ଏ ବର୍ତ୍ତମାନ ସିଚୁଏସନ୍ ହେଉଛି ସେଇଭଳି ଭାବରେ ରହିଛି। ତେଣୁ ପ୍ରଭୁପାଦ ମହାରାଜ କହୁଛନ୍ତି ବିକଜ ଅଫ୍ ଦି ପ୍ରେଜେଣ୍ଟ ୱାର୍ଲ୍ଡ ସିଚୁଏସନ୍, ଏଇଭଳି ଭାବରେ ଯେଉଁ ବର୍ତ୍ତମାନର ସମସ୍ୟା ରହିଛି, ସେଥିପାଇଁ ଭଗବାନ କୃଷ୍ଣ କିଭଳି ଆସୁଛନ୍ତି, କୃଷ୍ଣ ହାଜ୍ ରିସେଣ୍ଡେଡ୍ ଇନ୍ ଦ ଫର୍ମ ଅଫ୍ କୃଷ୍ଣ କନସିୟସନେସ୍ ମୁଭମେଣ୍ଟ, ଏଇ ଇସ୍କନ୍ ଦ୍ୱାରା, ଇସ୍କନ୍ ମାଧ୍ୟମରେ ଭଗବାନ ଉପସ୍ଥିତ ରହିଛନ୍ତି, ସମଗ୍ର ପୃଥିବୀର କଲ୍ୟାଣ କରାଯାଉଛି। ଏ କୃଷ୍ଣ ଚେତନା, କୃଷ୍ଣ କନସିୟସନେସ୍ ମୁଭମେଣ୍ଟ ରହିଛି, ଏହାର ମହିମାକୁ ଆମେ ବୁଝିପାରିବା ନାହିଁ। ଯେଉଁମାନେ ଏଇ ମୁଭମେଣ୍ଟରେ ଯୋଗଦାନ କରିବେ ସେମାନେ ଜାଣିବେ କୃଷ୍ଣ ଚେତନା କିଭଳି ଭାବରେ ମାନବ ସମାଜ ପାଇଁ ଗୋଟେ ବରଦାନ, ମାନବ ସମାଜର କଲ୍ୟାଣ ପାଇଁ ଏହି କୃଷ୍ଣ ଚେତନା ସଂଘ କରାଯାଇଛି। ଆଜି ସମ୍ବଲପୁରବାସୀମାନଙ୍କ ପାଇଁ, ପଶ୍ଚିମ ଓଡ଼ିଶା ପାଇଁ ଆମର ଏହି କେନ୍ଦ୍ରଟି ଖୋଲାଯାଇଛି। ଆମର ଗୁରୁଦେବ ଶ୍ରୀ ଶ୍ରୀମଦ୍ ଭକ୍ତିସ୍ୱରୂପ ଦାମୋଦର ସ୍ୱାମୀ ଶ୍ରୀ ଶ୍ରୀପାଦ ଗୁରୁ ମହାରାଜ जे कि प्रभुपाद महाराज शिष्य थिले, प्रभुपाद महाराज तांको आदेश दैथिले तमे एई भगवान कथा को वैज्ञानिक भितर कुहा कहिबो, कारण से जन वैज्ञानिक थिले, अमेरिका रे से करथुले पीएचडी करथुला बेले कैलिफोर्निया यूनिवर्सिटी रे केमिस्ट्री रे करथुले, सेई समय प्रभुपाद सहित तांको देखा हेतिला एवं प्रभुपाद से चाहूँगे आठ न पढ़ी प्रभुपाद आम आंदोलन योगदान कि प्रभुपाद ना तुम्हें ये सब कंप्लीट कर तेणु से पी एच डी कले साइंटिस्ट साधारण व्यक्ति नुहंती तेणु आप देखते सब रही लिखाई प्रभुपाद महाराज होल्ड सच कन्फरेन्स इन एवरी मेजर सिटी ऑफ द वर्ल्ड प्रभुपाद महाराज कहते तेणु विभिन्न वर्ल्ड विभिन्न स्थान से सब यही भाव साइंस कन्फरेन्स सब करते एवं विशेष भाव नोबेल लॉरेट मान को लेकर साधारण व्यक्ति मान नुह नोबेल लॉरेट मान नहीं सब करते आपर सब बही रही सब ग्रंथ सब रही पढ़ले जानवे सब तेणु यही भाव से यही पश्चिम ओडिशावासी मान कृपा कर पश्चिम ओडिशावासी मान से स्थानी नहीं 2006 मसीह से अप्रकट हो जाते 2006 मसीह किंतु यही स्थानी मिलता से स्थानी ने आज जो कल्पना रही गोटे विराट मंदिर निर्माण करा जीवो पश्चिम ओडिशावासी मान उपकार करा जीवो एवं भगवान कथा प्रचार करा जीवो एठी केते प्रकार सब एजुकेशनल इंस्टीट्यूशन रही मेडिकल इंजीनियरिंग इत्यादि केते कौन सब रही तेणु से पिला मानक भगवान कथा को प्रचार करा जीवो तेणु आमर इस्कन द्वारा इस्कन बुर्ला माध्यम रे संडे प्रोग्राम होउछ आपण माने संडे रे योगदान करि पारिबे सब संडे प्रोग्राम होउछ भगवान कथा कह जा प्रसाद मध्ये दिया जाउ फ्री कौन सी शुल्क निया जाऊ ना मानव समाज कल्याण पे सब व्यवस्था करा जाए तेणु प्रभुपाद महाराज कहते ये जो हाँ ये जो भगवान ये कृष्ण चेतना माध्यम रे इस्कन माध्यम रे भगवान अवतरण करछन्दि वर्तमान अवस्था पे भगवान ये कृष्ण चेतना ये 10,000 वर्ष धरी चलो तेणु जो मैंने भाग्यवान से मैंने कृष्ण चेतना रे आंदोलन रे योगदान करेंगे भागवत मेकाल स्कंद पंचम अध्याय 32 श्लोक से कहुच्छे जो मैंने भाग्यवान आपण मैंने सब भाग्यवान कृष्ण चेतना आंदोलन रे योगदान कर बहुत बड़ भाग्य सुमेधस अत्यंत बुद्धिमान व्यक्ति मैंने ये कृष्ण चेतना आंदोलन रे योगदान करती तेणु तेणु आम जो कहले ब्रह्मा कौन कले ब्रह्मा जो भूमिदेवी आसिले ब्रह्मा चिंता कले भूमि बाहर को केमी दूर करेणु से भगवान पाक जावाई चिंता कले भगवान विष्णु विष्णु पालन करे ब्रह्मा सृष्टि कर शिवजी ध्वंस कर तेणु ब्रह्मा शिव एवं अन्य देवता मान को लेकर भूमिदेवी सहित जाकर भगवान क्षीर सागर सागर जो रही क्षीरोदक साई विष्णु ताक गले भौतिक जगत जो विष्णु रही क्षीरोदक साई तीन प्रकार विष्णु रही भौतिक जगत दुई प्रकार विष्णु रही जन हो क्षीरोदक साई विष्णु आउ जन हो गर्भोदक साई विष्णु यही पृथ्वी भितर से रही गर्भोदक साई विष्णु एवं आउ जन रोच क्षीरोदक साई विष्णु जे स्वतद्वीप रही ए ब्रह्म लोक पाखे से रही स्वत दीपटी रही भगवान क्षीर सागर शयन कर अनंत शज्जारे शयन कर देवता माने से गले तत्र गत्वा जगन्नाथं देव देवं वृषा कपिं पुरुषं पुरुष सूक्तेन उपतस्ते समाहित तेणु सेठी गले देवता माने ब्रह्मा शिव आदि इंद्र आदि विभिन्न मुनि ऋषि मान सहित से पहुँचिले विशेष देवता मान कथा कह जा देवता मान सब गले से भितर को एंट्री ना क्षीर समुद्र भितर को प्रवेश से चाहिए प्रवेश कर पारि था कारण पूर्व वर्णना करा क्षीर समुद्र को मंथन करा क्षीर समुद्र मंथन करूला बेले क्षीर समुद्र भितर प्रवेश करते मंथन करुले चाहिए जापारि था कि आलाउ करा ना से क्षीर समुद्र तट रही भगवान कौन कले ना पुरुष पुरुष सुक्तेना भगवान को पुरुष बोली कहुच्छे भगवान होंगे प्रकृत पुरुष आम सब भगवान को प्रकृति भगवान शक्ति भगवान हो शक्तिमान आम हूँ शक्ति तेणु सी हो प्रकृत पुरुष होगवान तेणु ताकू पुरुष सुक्त मंत्र जो मैंने ब्राह्मण दीक्षा ने से सब पुरुष सूक्त मंत्र को उच्चारण करें आम जो भगवान अभिषेक हुए से पुरुष सूक्त मंत्र पाठ करा जाए। तेणु देवता माने क्षीर समुद्र तटे जगन्नाथ पाखे स्तुति पुरुष सूक्त मंत्र स्तुति करम पाखे बहुत सब रही कीर्तन कारी मैंने सब आहुत दूर आसवान कीर्तन करने तेनाली आम अनुरोध करूँ किसी समय भगवान गोटे कीर्तन करेंगे। हरे कृष्ण जय जय हरि कृष्ण हरे 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 राम हरे ଭଗବାନ ଶୁଣିଲେ ଦେବତାମାନଙ୍କର ଯେଉଁ ପ୍ରାର୍ଥନା କରୁଥିଲେ ପୁରୁଷ ସୂକ୍ତ ମନ୍ତ୍ରରେ ଭଗବାନ ବ୍ରହ୍ମାଙ୍କ ହୃଦୟରେ ଦେଇଦେଲେ, ଉତ୍ତର ଦେଇଦେଲେ। ତେଣୁ ବ୍ରହ୍ମା ଆସିକରି କହିଲେ ଯେ ଦେବତାମାନେ ତୁମର ଯେଉଁ ପ୍ରାର୍ଥନା କରୁଛ ବନ୍ଦ କର, ଭଗବାନ ଆମର ହୃଦୟରେ ସବୁ ପ୍ରେରଣା ଦେଇଛନ୍ତି, ମେସେଜ ଦେଇଛନ୍ତି। କ'ଣ ମେସେଜ ଦେଲେ? ସେ କହିଲେ ବ୍ରହ୍ମା କହୁଛନ୍ତି, ଭଗବାନ କହିଲେ ଏ ପୃଥିବୀ ଦେବୀଙ୍କର ଯେଉଁ ଅସୁବିଧା ରହିଛି ବା ତାଙ୍କର ଯେଉଁ ଦୁଃଖ ରହିଛି ମୁଁ ଆଗରୁ ଜାଣିଛି। ତେଣୁ ଭଗବାନ ବସୁଦେବ ଗୃହେ ସାକ୍ଷାତ ଭଗବାନ ପୁରୁଷ ପର ଜନିଷ୍ୟତେ ତତ୍ ପ୍ରିୟାର୍ଥମ ସମ୍ଭବନ୍ତୁ ସୁରସ୍ତ୍ରିୟ। ତେଣୁ ଭଗବାନ ଯେଉଁ ଆସିବେ ତାଙ୍କ ପିତାମାତାଙ୍କୁ ଆଶ୍ରୟ କରି ଆସିବେ। ଭୌତିକ ଜଗତରେ ଯେମିତି ପିତାମାତା ସବୁ ରହିଛି, ଭାଇ ଭଉଣୀ, ପୁରୁଷ ସ୍ତ୍ରୀ, ସ୍ୱାମୀ ସ୍ତ୍ରୀ ଏସବୁ ସମ୍ପର୍କ ରହିଛି, ସେହିଭଳି ଭାବରେ ଭଗବାନଙ୍କ ସହିତ ଆମର ଗୋଟେ ନିର୍ଦ୍ଦିଷ୍ଟ ସମ୍ବନ୍ଧ ରହିଛି। ଆମର ଏଇ ଭୌତିକ ଜଗତରେ ଯେଉଁ ସମ୍ବନ୍ଧ ରହିଛି ସେ ସମ୍ବନ୍ଧଟା ହେଉଛି ଅସ୍ଥାୟୀ ସମ୍ବନ୍ଧ। ଏ ଶରୀର ଥିବା ପର୍ଯ୍ୟନ୍ତ ସେ ସମ୍ବନ୍ଧ ରହିଛି, ଶରୀର ଚାଲିଗଲା ପରେ ସେ ସମ୍ବନ୍ଧ ନଷ୍ଟ ହୋଇଯାଉଛି। କିନ୍ତୁ ଭଗବାନଙ୍କ ସହିତ ଯେଉଁ ସମ୍ବନ୍ଧ ରହିଛି ସେ ସମ୍ବନ୍ଧ ହେଉଛି ଚିରସ୍ଥାୟୀ, ସବୁବେଳ ପାଇଁ ରହିଛି। ଭଗବତ ଗୀତା 15 ଅଧ୍ୟାୟରେ ଭଗବାନ କହିଲେ, ମମି ମାଂସ ଜୀବ ଲୋକେ ଜୀବ ବହୁତ ସନାତନ। ଆମେ ସନାତନ ଭାବରେ ଭଗବାନଙ୍କର ଅଂଶ, କିନ୍ତୁ ଆମେ ଭଗବାନ ଭୁଲି ଯାଇଛେ। କିନ୍ତୁ ଭଗବାନ ଆମେ ଯଦିଓ ଭଗବାନ ଭୁଲି ଯାଇଛେ କିନ୍ତୁ ଭଗବାନ ଆମକୁ ଭୁଲି ନାହାନ୍ତି। ତେଣୁ ଭଗବାନ ସାଧୁ ଶାସ୍ତ୍ର ଗୁରୁ ମାଧ୍ୟମରେ ଏବଂ ଭଗବାନ ମଝିରେ ମଝିରେ ନିଜେ ଆସିକରି ମଧ୍ୟ ଏହି ଜ୍ଞାନକୁ ପ୍ରଦାନ କରୁଛନ୍ତି। ଆମ ସହିତ ଆମର ଯେଉଁ ଭଗବାନ ସହିତ ସମ୍ବନ୍ଧ ରହିଛି ସେ ଶିକ୍ଷା ଦେଉଛନ୍ତି। ତେଣୁ ବେଦରେ ଏହି 3ଟି ତତ୍ତ୍ୱ ରହିଛି, ସମ୍ବନ୍ଧ, ଅଭିଧେୟ ଏବଂ ପ୍ରୟୋଜନ, 3ଟି ତତ୍ତ୍ୱ। ସେଥି ଭଗବାନ ତ୍ରିଭଙ୍ଗ ଲଳିତ ଦେଖନ୍ତୁ, ତ୍ରିଭଙ୍ଗ 3 ସ୍ଥାନରେ ଭଗବାନ ବକ୍ର ରହିଛନ୍ତି। କାରଣ କ'ଣ? ଏ 3ଟି ତତ୍ତ୍ୱ ରହିଛି, ଗୋଟେ ସମ୍ବନ୍ଧ ତତ୍ତ୍ୱ, ଭଗବାନ ସହିତ ଆମର ଗୋଟେ ସମ୍ବନ୍ଧ ରହିଛି, ଆମେ ସେଇଟା ଭୁଲି ଯାଇଛେ। ଆମେ ଭୌତିକ ଜଗତର ସମ୍ବନ୍ଧ ବିଷୟରେ ଜାଣିଛେ କିନ୍ତୁ ଭଗବାନଙ୍କ ସହିତ ସବୁ ସମ୍ବନ୍ଧ ରହିଛି ଆମେ ସେଇଟା ଭୁଲି ଯାଇଛେ। ଏଇ ଭଗବାନ କଥା ଯେତେବେଳେ ଶ୍ରବଣ କରିବା ଆସ୍ତେ ଆସ୍ତେ ଆମେ ସେଇ ସମ୍ବନ୍ଧ ଜ୍ଞାନକୁ ପ୍ରାପ୍ତ ହେବା। ତେଣୁ ସମ୍ବନ୍ଧ ଜାଣିଲେ ଆମର ସବୁ ସମ୍ବନ୍ଧର ଭାବର ଆଦାନ ପ୍ରଦାନ ହେବ, ସେଇଟା ହେଉଛି ଅଭିଧେୟ ତତ୍ତ୍ୱ, ସେଇଠି ଭକ୍ତି। ଏବଂ ଏଇଭଳି ଭାବରେ ଭକ୍ତିର ଆଦାନ ପ୍ରଦାନ ହେଲେ ଆମେ ଅନ୍ତିମ ଫଳ ପ୍ରାପ୍ତ ହେବା, ସେଇଟା ହେଉଛି କୃଷ୍ଣ ପ୍ରେମ, ଏ ହେଉଛି ପଞ୍ଚମ ପୁରୁଷାର୍ଥ। ଆମର ପ୍ରକୃତରେ ଲକ୍ଷ୍ୟ ହେବା କଥା ଆମେ କେମିତି କୃଷ୍ଣ ପ୍ରେମ ପ୍ରାପ୍ତ ହେବା। ଭୌତିକ ଜଗତରେ ଯେଉଁ ତଥାଗତ ପ୍ରେମ ବୋଲି କୁହାଯାଉଛି ସେଇଟା ପ୍ରକୃତ ପ୍ରେମ ନୁହଁ। ପ୍ରକୃତ ପ୍ରେମ ବିଷୟରେ ଚୈତନ୍ୟ ମହାପ୍ରଭୁ ତାଙ୍କ ଚୈତନ୍ୟ ଚରିତାମୃତରେ ବର୍ଣ୍ଣନା କରିଛନ୍ତି ଯେ ପ୍ରକୃତ ପ୍ରେମ ଅର୍ଥ ଶବ୍ଦର ଅର୍ଥ ହେଉଛି କ'ଣ ନା, କୃଷ୍ଣେନ୍ଦ୍ରିୟ ପ୍ରତିବାଞ୍ଛା ତାରେ ବୋଲେ ପ୍ରେମ। ଆମେ ଯେତେବେଳେ ଆପଣମାନେ ଆଜି ଆସିଛନ୍ତି ଭଗବାନଙ୍କୁ ଆନନ୍ଦ ପ୍ରଦାନ, ଭଗବାନଙ୍କୁ ଦର୍ଶନ କରିବେ, ଏଇ ମାଧ୍ୟମରେ ଭଗବାନ ଆନନ୍ଦିତ ହେଉଛନ୍ତି, ଇଏ ହେଉଛି ପ୍ରେମ। କିନ୍ତୁ ଆତ୍ମେନ୍ଦ୍ରିୟ ପ୍ରତିବାଞ୍ଛା ତାରେ ବୋଲି କାମ, ଆମେ ଯେଉଁ ନିଜର ଇନ୍ଦ୍ରିୟ ତୃପ୍ତି ପାଇଁ ଚେଷ୍ଟା କରୁଛେ ସେଇଟାକୁ କାମ ବୋଲି କୁହାଯାଉଛି। ଭୌତିକ ଜଗତରେ ଯେଉଁ କାମ ବୋଲି ଯେଉଁ ପ୍ରେମ ବୋଲି କୁହାଯାଉଛି, ପ୍ରକୃତରେ ସେ ହେଉଛି ପ୍ରେମ ନୁହଁ, ସେ ହେଉଛି କାମ। ପ୍ରେମ ହେଉଛି ଭଗବାନ ସହିତ ଯୁକ୍ତ ହେଲେ ଆମେ ପ୍ରେମ ପ୍ରାପ୍ତ ହୋଇପାରିବା। କୃଷ୍ଣ ପ୍ରେମ ହେଉଛି ପଞ୍ଚମ ପୁରୁଷାର୍ଥ। ଆପଣ ଭକ୍ତିରେ ଯେତେବେଳେ ଅଗ୍ରସର ହେବେ, ବିଭିନ୍ନ ସ୍ତର ରହିଛି, ବିଭିନ୍ନ ପାହାଚ ସବୁ ରହିଛି ଭକ୍ତିରେ। ହଁ, ଆପଣ ପ୍ରଥମେ ସାଧୁସଙ୍ଗ କଲେ, ସାଧୁସଙ୍ଗରେ ଭଜନ କରିବେ, ଭଜନରେ ଅନର୍ଥ ନିବୃତ୍ତି ହେବ। ଏଇଭଳି ଭାବରେ ନିଷ୍ଠା, ରୁଚି, ଆସକ୍ତି, ଭାବ ଇତ୍ୟାଦି ବିଭିନ୍ନ ସ୍ତର ରହିକରି ଅନ୍ତିମରେ କୃଷ୍ଣ ପ୍ରେମ ଆପଣ ପ୍ରାପ୍ତ ହେବେ। ଆମେ ଯଦି କୃଷ୍ଣ ପ୍ରେମ ପ୍ରାପ୍ତ ହୋଇଗଲେ ତ ଆମର ମନୁଷ୍ୟ ଜନ୍ମ ସାର୍ଥକ ହୋଇଗଲା। ମନୁଷ୍ୟ ଜୀବନ ଶ୍ରେଷ୍ଠ ସିଦ୍ଧି ହେଉଛି ଏଇ କୃଷ୍ଣ ପ୍ରେମ ପ୍ରାପ୍ତ ହେବା। ତେଣୁ ଏ ରହିଛନ୍ତି ଭଗବାନ ବସୁଦେବ, ହେଉଛନ୍ତି ଭଗବାନ ନିତ୍ୟ ପିତା, ଏବଂ ନନ୍ଦ ମହାରାଜ ମଧ୍ୟ ଭଗବାନଙ୍କ ନିତ୍ୟ ପିତା, ଏବଂ ସେହିଭଳି ଭାବରେ ଦେବକୀ ଏବଂ ଯଶୋଦା ଏ ନିତ୍ୟ ମାତା ଭଗବାନଙ୍କର। ତେଣୁ ଭଗବାନ ଏହିଭଳି ଭାବରେ ବ୍ରହ୍ମାଙ୍କ ହୃଦୟରେ ଏଇ କଥାକୁ କହିଲେ, ମେସେଜ ଦେଇଦେଲେ। ଆପଣ ଯେମିତି ଫୋନରେ ସବୁ ମେସେଜ ଆସୁଛି, ସେହିଭଳି ଭାବେ ଭଗବାନ ତାଙ୍କର ବ୍ରହ୍ମାଙ୍କ ହୃଦୟକୁ ମେସେଜ ଦେଇଦେଲେ। ଏ ଲେଟେଷ୍ଟ ମଡ଼େଲ ମୋବାଇଲ, ଏଇଟା ଆମେ ଏପର୍ଯ୍ୟନ୍ତ ବାହାର କରିନାହିଁ। ଭଗବାନ ପାଖରେ ସବୁ ରହିଛି ଟେକ୍ନୋଲୋଜି। ଆମର ଯେଉଁ ନୂଆ ନୂଆ ଟେକ୍ନୋଲୋଜି ବାହାରୁଛି, ଏ କେମିତି ବାହାରୁଛି, ଏସବୁ ରହିଛି, ଜ୍ଞାନ ରହିଛି। ବୈଜ୍ଞାନିକମାନେ କିଛି କିଛି ଉଦ୍ଭାବନ କରୁଛନ୍ତି। ଏହିଭଳି ଭାବରେ ହଜାର ହଜାର ବର୍ଷ ଧରିକି ନୂଆ ନୂଆ ଉଦ୍ଭାବନ ଚାଲିଥିବ, କିନ୍ତୁ ସବୁ ସବୁ ଟେକ୍ନୋଲୋଜି ଭଗବାନ ପାଖରେ ରହିଛି। ଭଗବାନ ସବୁ ସେ ଟେକ୍ନୋଲୋଜି ପ୍ରଦାନ ଦେଇଛନ୍ତି, ଭୌତିକ ଜଗତରେ ସେସବୁ ରହିଛି ସବୁ। ତେଣୁ ଭଗବାନ ଭକ୍ତମାନେ ସେସବୁ ଟେକ୍ନୋଲୋଜି ଜାଣନ୍ତି। ତେଣୁ ଭଗବାନ ବ୍ରହ୍ମା କହିଲେ, ଭଗବାନ ବସୁଦେବଙ୍କ ଗୃହରେ ଆସିବେ। ବସୁଦେବ ଗୃହ ସାକ୍ଷାତ ଭଗବାନ ପୁରୁଷ ପର ପରମ ପୁରୁଷ ଭଗବାନ ଯିଏକି କୃଷ୍ଣ, କୃଷ୍ଣ ଆସିବେ। ଜନିଷ୍ୟତେ ତତ୍ ପ୍ରିୟାର୍ଥମ୍, ଭଗବାନ ଜନ୍ମଗ୍ରହଣ, ଭଗବାନଙ୍କ ଜନ୍ମ ନାହିଁ ଏବଂ ଆମର ମଧ୍ୟ ଜନ୍ମ ନାହିଁ, କିନ୍ତୁ ଆମେ ଏ ଭୌତିକ ସ୍ତରରେ ପତନ ହୋଇଯାଇଛି। ଆମେ ବିଭିନ୍ନ ଶରୀର ଗ୍ରହଣ କରୁଛେ, କିନ୍ତୁ ଭଗବାନ କେବେ ପତନ ହୁଏ ନାହିଁ। ଭଗବାନ ହେଉଛନ୍ତି ଦିବ୍ୟ। ଆଜୋ ପିସନ୍ ଭୟାତ୍ମା ଭୂତାନାମ ଈଶ୍ୱର ପିସନ୍ ପ୍ରକୃତି ସମ ଅଧିଷ୍ଠାୟ ସମ୍ଭବାମି ଆତ୍ମାୟା। ଭଗବାନ ହେଉଛନ୍ତି ଅଜ, ତାଙ୍କର ଜନ୍ମ ନାହିଁ ଏବଂ ଅଭୟାତ୍ମା ସିଏ। ତେଣୁ ଭଗବାନ ଯେତେବେଳେ ଆସନ୍ତି, ତାଙ୍କର ଯେଉଁ ରହିଛି ଅନ୍ତରଙ୍ଗ ଶକ୍ତି ମାଧ୍ୟମରେ ଆସନ୍ତି, ଯୋଗ ମାୟା। ଆମେ ଭଗବାନ ବହିରଙ୍ଗ ମାୟାରେ ବଶବର୍ତ୍ତୀ ହୋଇକି ରହିଛେ, ବିଭିନ୍ନ ଦୁଃଖ କଷ୍ଟ ଭୋଗ କରୁଛେ, କିନ୍ତୁ ଭଗବାନ ଯେଉଁ ଆସନ୍ତି ତାଙ୍କର ଅନ୍ତରଙ୍ଗ ଶକ୍ତିରେ ଆସନ୍ତି, ଯୋଗ ମାୟା ବଳରେ ଆସନ୍ତି। ସମ୍ଭବ ଆମେ ଆତ୍ମ ମାୟା। ତେଣୁ ଭଗବାନ ଯଦିଓ ଜନ୍ମ ନାହିଁ, କିନ୍ତୁ ସେ ଜନ୍ମ ନିଅନ୍ତି। ତେଣୁ ଭଗବାନ ବସୁଦେବ ଗୃହରେ ଆସିବେ, ଭଗବାନ ପୁରୁଷ ପର ଜନିଷ୍ୟତେ ତତ୍ ପ୍ରିୟାର୍ଥମ୍। ତେଣୁ ଭଗବାନ ଯେଉଁ ଆସିବେ, ତାଙ୍କର ପ୍ରିୟ କାର୍ଯ୍ୟ କରିବା ପାଇଁ ଦେବତାମାନେ ଆସି ଯୋଗ ଦେବେ, ତାଙ୍କର ପତ୍ନୀମାନଙ୍କ ସହିତ ଆସି ଯୋଗ ଦେବେ। ସମବନ୍ଧୁ ସୁରସ୍ତ୍ରୀୟ ଦେବତାମାନେ ଏବଂ ତାଙ୍କ ପତ୍ନୀମାନଙ୍କ ସହିତ ଆସି ଏ ଭଗବାନ ଲୀଳାରେ ସାମିଲ ହୁଅନ୍ତୁ। ତେଣୁ ଭଗବାନ ଯେଉଁ ଲୀଳା କରିଥିଲେ, 125 ବର୍ଷ କାଳ ଲୀଳା ରହିଛି ଭଗବାନଙ୍କର, ବିଭିନ୍ନ ଦେବତାମାନେ ସବୁ ଆସିଥିଲେ, ତାଙ୍କ ପତ୍ନୀମାନେ ସବୁ ଆସିଥିଲେ, ଭଗବାନଙ୍କ ଲୀଳାରେ ସାମିଲ ହୋଇଥିଲେ। ଦେବତାମାନେ ଏବଂ ତାଙ୍କ ପତ୍ନୀମାନଙ୍କୁ ଯେଉଁ ସୁଯୋଗ ମିଳିଥିଲା ଭଗବାନ ଲୀଳାରେ ସାମିଲ ହେବା ପାଇଁ, ଆଜି ସେହି ସୁଯୋଗ ଆମକୁ ଭଗବାନ ପ୍ରଦାନ କରିଛନ୍ତି। ଏ କଥା ମାଧ୍ୟମରେ ଆମେ ଭଗବାନ ଲୀଳାରେ ସାମିଲ ହେଉଛେ, ଏ ବହୁତ ବଡ଼ ଭାଗ୍ୟ, ସମାନ କଥା ନୁହଁ। ଆମେ ଜାଣିପାରୁନେ କେତେ ବଡ଼ ଭାଗ୍ୟ ଏଇଟା, ଭଗବାନ କଥାରେ ଆମେ ସାମିଲ ହେଉଛେ, ଏ ଭଗବାନ ଲୀଳାରେ ସାମିଲ ହେଉଛେ। ତେଣୁ ଏ ଶ୍ଳୋକରେ ଶ୍ରୀ ଆମର ପ୍ରଭୁପାଦ ମହାରାଜ କହନ୍ତି, ଆମଙ୍ଗ ଦ ସୁରସ୍ତ୍ରୀ ଦେର୍ ଆର୍ ମେନି ଡିଭୋଟିଜ୍ ସଚ୍ ଆର୍ ଦି ମଦର୍ ଅଫ୍ ଦି ଉପେନ୍ଦ୍ର, ମଦର୍ ଅଫ୍ ଉପେନ୍ଦ୍ର ଇନକାର୍ନେସନ୍ ଅଫ୍ କୃଷ୍ଣ। ଭଗବାନ ବାମନ ଦେବ ରୂପରେ ଯେଉଁ ଆସିଥିଲେ, ତାଙ୍କର ମା ଅଦିତି, ଅଦିତି ଆସିଲେ ଦେବକୀ ରୂପରେ ଆସିଲେ, ଏବଂ ତାଙ୍କର ପିତା କଶ୍ୟପ ଆସିଲେ ବସୁଦେବ ରୂପରେ ଆସିଲେ। ସେହିଭଳି ଭାବେ ନନ୍ଦ ଏବଂ ଯଶୋଦା ଭଗବାନଙ୍କ ନିତ୍ୟ ପିତା ମାତା। ଏହିଭଳି ଭାବରେ ଜାଣିଲା ପରେ ଦେବତାମାନେ ବହୁତ ଆନନ୍ଦିତ ହୋଇକରି, ଭୂମିଦେବୀ ବହୁତ ଆନନ୍ଦିତ ହୋଇକରି ସବୁ ଫେରି ଆସିଲେ। ଫେରି ଆସିଲା ପରେ ଏଣେ କ'ଣ ହେଇଛି ନା, ଆମେ ସଂକ୍ଷେପରେ କହୁଛେ। ତେଣୁ 24 ନମ୍ବର ଶ୍ଳୋକରେ କୁହାଯାଉଛି, ହଁ ଭଗବାନ କ'ଣ ସବୁ ଦେଇଥିଲେ, ଖାଲି ଏଇ ଗୋଟିଏ କଥା କହିନଥିଲେ, ଆହୁରି ବହୁତ କଥା କହିଥିଲେ। ଆମେ କିଛି ସଂକ୍ଷେପରେ କହୁଛେ, भगवान मध्ये कहिथिले वासुदेव कलानंतः सहस्र बदन स्वराट अग्रतो भविता देवो हरे प्रिय चिकित्सया। ये बलराम को पूर्व आलोचना करते बलराम को आविर्भाव भगवान आविर्भाव पूर्व भगवान बलराम बड़ भाई आसिले से कथा से कही वासुदेव कला अनंत जो रही बलदेव भगवान भगवान कला कृष्ण कला से अनंत हजार पणा रही अनंत बदन स्वराट अग्रत भवित देव से प्रथम आसवे आठ दिन पूर्व से आसी कहीं आसते ना हरे प्रिय चिकित्सा भगवान प्रिय कार्य करने भगवान सेवार निजुक्त हाँपाई आम समस्ते भगवान सेवक एकला ईश्वर कृष्ण आर सब भृत्य जार जैसे नाचा है से तेजे कर नृत्य जहाँ को से जो भाई भाव नचे से भाव नाच तेणु अन्य मान कथा कौन कह बलराम जी स्वयं भगवान से मध्य भगवान कृष्ण कर विभिन्न प्रकार सेवार निजुक्त रही दस प्रकार सेवा से करती तेणु से प्रथम आसिले अच्छा आम सब कथ आस बढ़ तेणु यही भाव सब आसला मथुरा देवकी वसुदेव जो जन्मग्रहण कले नाम है आनक दुंधवी वसुदेव सुरसन पुत्र रूप से आसे जदुवंश सब सब आसु होजाति महाराज पुत्र ज्येष्ठ पुत्र ये जदुवंश भगवान जादव मान भगवान कृष्ण आसु जदुवंश जन थे जादव थे ना हूँ कौन ताक ना हूँ विश्वमीढ़ पुत्र हूँ सुरसेन दुई पुत्र अच्छा जड़े हूँ पर्जन्य पर्जन्य पुत्र हूँ नंद महाराज जो नंद महाराज पुत्र रूप आस मूल कृष्ण आसवे एवं सुरसेन पुत्र रूप से आस वसुदेव वसुदेव पुत्र अच्छा भगवान वासुदेव नंदनंदन वासुदेव जदिओ एक तथापि तफात रही तेणु जिते वसुदेव बहुत कले मथुरा देवकी सहित बहुत कले पति चाकूर बहुत प्रकार देवक बहुत प्रकार सब जौतुक प्रदान करते से जो फेरुंच बहुत सारिकी से समय से रथ को कंस परिचालन करुले सारथी हिसाब से चलाउले भौणी हे देवकी भौणी हे स्नेह सब रथ को चालन करुले सारथी हिसाब से तेणु देवता मैंने देखिकी से भय करगले कह कंस जदि यही भाव देवकी सेवा कर भगवान कौन ताको हत्या करेंगे तेणु आकाशवाणी है आकाशवाणी कौन है ना पति प्रगृहण कंस आवास हाँ शरीर बाक अश्वास्तु अष्टम गर्भो जहंता जहा बसे अबुद आरे मूर्ख तू जहाँ को बहन करुचु ताकर अष्टम गर्भ तुझे हत्या कर यही भाव आकाशवाणी है तेणु आकाशवाणी जिते बेला से कंसर जो भौणी प्रति जो स्नेह था चलीगला तेणु आउणी स्नेह को भूलीगला हत्या करने उद्यत हो गला तेणु खड़ग धरिकी देवकी बेणी को धरिकी हत्या करने खड़ग उत्तोलन करदे एक दुई तीन कहले हटा हत्या कर दे तेणु वसुदेव प्रतिमा भगवान लीला हूँ यही भाव गोटे सेकेंड डेरी देवकी मृत्यु होता कि वसुदेव ताकि सब प्रकार सब बुझेले वसुदेव बुझेले चारि प्रकार नीति रही केमी आम अन्य मान सहित व्यवहार करवा चारि प्रकार नीति रही वेदरे से सब वर्णना कर कौन कौन ना साम दान दंड भेद ए पुणी सब साम पांच प्रकार साम रही विभिन्न प्रकार स्तर सब रही भेद भेद गोटे जो ब्रिटिशर्स मैंने जो गले भारत वर्ष को छाड़े से गोटे भेद नीति प्रयोग कर दी गले कौन ना हिंदू मुसलिम हिंदू मुसलिम भेद करदे आज पर्यटन चलती हिंदू मुस्लिम लड़े चलती ये भेद ब्रिटिशर्स मैंने तैयारी करते पूर्व ना हिंदू मुसलिम मान भर भेद ना कि ब्रिटिशर्स मैंने ये भेद नीति को प्रयोग करगले भाव चारि प्रकार नीति रही तेणु वसुदेव साम नीति अवलम्बन कले वसुदेव कंस को बहुत प्रकार प्रशंसा करने आरंभ कले तेणु प्रभुपाद महाराज भावार्थ कहते the word bahase is also significant because it indicates that the ominous vibration condemned Kansa for acting just like a beast of burden by carrying his enemy's brother. Tenu se beast of burden subraishandi. Juraishandi ghoda ekana gadha. Gadha ku beast of burden will go jaya. Se so bhoja bhara su bhaiva. Beast of burden. Tenu se vali bhavare ame amarajo manav janma prapta hiche. E manav janmare आमे खाली बिष्ट बटन हवा नाही गधा भरी जीवन जापन करिवा नाही आमे गोटे उन्नत चेतना को भगवान देइसंती गधार गोटे निम्न चेतना पशु मानकर गोटे निम्न चेतना रहिछि आमर चेतना आमे एटा को विकास करिकरी कृष्ण चेतना स्तर को जाई परिबा सेतमे आमर चेतनार नाम होछि कृष्ण चेतना संघ समस्त बाकरे ए कृष्ण चेतना रहिछि किंतु आमे से चेतना को डेवलप करू नाही सुप्त अवस्था रहिछि आमे समस्तक से चेतना आमे डेवलप करि परिबा केमिति करि परिबा नै साधु संग माध्यम रे भगवान कथा सुनिया माध्यम रे आमरे चेतना को डेवलप करि परिबा कृष्ण चेतना स्तर होच कोन सबुठे आमे भगवान दर्शन करि परिबा प्रह्लाद महाराज भगवान सबुठे दर्शन करथुले आज कृष्ण आविर्भाव तिथि जो माने से कृष्ण चेतना प्राप्त होती से माने भगवान दर्शन करि परिबे कृष्ण चेतना स्तर प्राप्त हो परिबे से माने एवं मनुष्य मान को से सुजोग दिया जाय छी मनुष्य मान जो माने मनुष्य जन्म प्राप्त होई गिरी ए कृष्ण चेतना ग्रहण कर प्राप्त हो पारले नाही तांकर जीवन बेकार हो गला वृथा हो गला तेणु ए कृष्ण चेतना संघ से खोला जाय छी आपण माने कृष्ण चेतना संघ रे योगदान करले आपण से चेतना स्तर को प्राप्त हो पारे बहुत बड़ा मनुष्य समाज पर कल्याण करा जाऊँ कृष्ण चेतना माध्यम रे आम जानी पारे कृष्ण चेतनार जो रही तार अवदान कि मनुष्य जाति मान के अवदान रही तेनाली गुरुदेव कृपा ये कृष्ण चेतना केन्द्र ये खोला जा समस्त को कृष्ण चेतना प्रदान कर जो मैंने भाग्यवान से ग्रहण करती कृष्ण चेतना ग्रहण कर जीवन धन्य करती तेणु आमे आमे आपण मन को अनुरोध करू आपण माने कृष्ण चेतना ग्रहण करंतु सब दिन सकाळ 8 9 भगवान कृष्ण चेतना प्रचार करा जाउ आपण सब दिन नवास पारले मध्ये घरे रहिकिर मध्ये हमर इस्कन बुल्ला ऑफिशियल यूट्यूब रे मध्ये सुनी पारि भगवान कथा हम सब शास्त्र रही छथि भगवत गीता भागवतम ये सब रही छथि ए भगवान विषय ज्ञान दिया जाउ से ज्ञान को हम कहू छे हम मन कथा कथा कहू नै आम जो कथा कहूजे भागवत दशम स्कंदर कथा कहूजे यही भाव अनेक शास्त्र रही विशेष भाव गीता भागवत चैतन्य चरितामृत आम आपन को अनुरोध करू आप खंडे अंत भाग गोटे गीता खंडे नियंत बही ए गीता बही पढ़ी सारा पृथ्वी से ये कृष्ण चेतना को ग्रहण कर सारा पृथ्वी से भगवान नाम भगवान भक्त हो भगवान नाम गान कर हरे कृष्णा हरे 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 राम 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 हरे हरे तेणु आपण ये भगवद गीता पाठ कले आप जीवन परिवर्तन होम गोटे कथा कहवा जड़े व्यक्ति थिले सी बहुत प्रकार आम जीवन में बहुत प्रकार असुविधा रही विभिन्न प्रकार असुविधा अच्छी जो मैंने सब सुइसाइड करते जन सब आम बहुत कलेज पिला सुइसाइड कर विभिन्न आम देखुचे न्यूज सब देखुचे के सब किए रेलवे मथा दे दौंस श्री श्री सीताराम हनुमान जी की से सब आत्महत्या करसंदी भाव गोटे थे कौन होता जन व्यक्ति विभिन्न प्रकार दुख कष्ट पाई आत्महत्या करने बसला ट्रेन चका तले बेक देकर मृत्युवरण करने बसला से ही समय तार सौभाग्यवशत सी यही भगवद गीता प्राप्त है भगवत गीता प्राप्त होगा सी जाता आत्महत्या करने जाऊँ बाटे से ही जड़े भगवान सुव्यवस्था जन भक्त देखा भगवत गीता प्रदान कले तेणु भगवत गीता जो पढ़ीदे मत बदली गला भगवत गीता यह रही ଗୋଟିଏ ଶ୍ଳୋକରେ ଆପଣ ଜୀବନ ପରିବର୍ତ୍ତନ ହୋଇଯିବ। ପାଞ୍ଚ ମିନିଟ୍ ପରେ ସେ ମୃତ୍ୟୁବରଣ କରିଥାନ୍ତେ, ଆତ୍ମହତ୍ୟା କରିଥାନ୍ତେ। କିନ୍ତୁ ଏ ଭଗବତ ଗୀତା ଯେତେବେଳେ ପଢ଼ିଦେଲେ, ଗୋଟିଏ ଶ୍ଳୋକ ପଢ଼ିକରି ତାଙ୍କ ପରିବର୍ତ୍ତନ ହୋଇଗଲା। ଯେ ପଢ଼ିଲେ ସେ ଦେଖିଲେ ଯେ ଅର୍ଜୁନ ଚିନ୍ତା କରୁଛନ୍ତି ଯୁଦ୍ଧ କରିବା ନାହିଁ ବୋଲି, କିନ୍ତୁ ଭଗବାନଙ୍କଠାରୁ ଜ୍ଞାନ ପ୍ରାପ୍ତ ହୋଇକରି ଅର୍ଜୁନଙ୍କର ମନର ପରିବର୍ତ୍ତନ ହୋଇଗଲା, ସେ ଯୁଦ୍ଧ କରିବା ପାଇଁ ସ୍ଥିର କଲେ। ତେଣୁ ସେହିଭଳି ଭାବରେ ଇଏ ଚିନ୍ତା କଲେ, ମୁଁ ମଧ୍ୟ ଯୁଦ୍ଧ କରିବି। ଏ ଭୌତିକ ଜଗତ ମାନେ ଆମେ ପ୍ରକୃତି ସହିତ ଯୁଦ୍ଧ କରୁଛେ, ତ୍ରିଗୁଣ ସହିତ ଯୁଦ୍ଧ କରୁଛେ। ତେଣୁ ତାଙ୍କର ମନର ପରିବର୍ତ୍ତନ ହୋଇଗଲା, ତେଣୁ ତାଙ୍କର ଭାଗ୍ୟ ପରିବର୍ତ୍ତନ ହୋଇଗଲା। ଏ ସାଧୁ ସଂଘରେ ଏଇଭଳି ଭାବରେ ଅନେକ କଥା ସବୁ ରହିଛି। ତେଣୁ ଆମେ ଅନୁରୋଧ କରିବୁ, ଆପଣ ମଧ୍ୟ ଖଣ୍ଡେ ଭଗବତ ଗୀତା ନେଇ ପାଠ କରନ୍ତୁ, ଆପଣ ଜୀବନର ପରିବର୍ତ୍ତନ ଆସିଯିବ। ଆପଣ ବହୁତ ପାଠ ପଢ଼ୁଛନ୍ତି, ଅନେକ କଲେଜ ସ୍କୁଲ କଲେଜ ମାନଙ୍କରେ ବିଭିନ୍ନ ପ୍ରକାର ଶିକ୍ଷା ସବୁ ରହିଛି, ବିଭିନ୍ନ ପ୍ରକାର ସବଜେକ୍ଟ ସବୁ ରହିଛି, କିନ୍ତୁ ଆତ୍ମବିଦ୍ୟା ସେଥିରେ ନାହିଁ। ଭଗବତ ଗୀତା ଦଶମ ଅଧ୍ୟାୟରେ ଭଗବାନ କହିଲେ କ'ଣ, ଆଧ୍ୟାତ୍ମ ବିଦ୍ୟା ବିଦ୍ୟାନାମ। ଆପଣ ସ୍କୁଲ କଲେଜ ମାନଙ୍କରେ କେତେ ପ୍ରକାର ବିଦ୍ୟା ସବୁ ରହିଛି, କିନ୍ତୁ ଅଧ୍ୟାତ୍ମ ବିଦ୍ୟା ପ୍ରଦାନ କରାଯାଉ ନାହିଁ। ଏ ଅଧ୍ୟାତ୍ମ ବିଦ୍ୟା ଏଇ ଭଗବତ ଗୀତା ଭାଗବତ ଏଇ ବୈଦିକ ଶାସ୍ତ୍ର ସବୁ ଦିଆଯାଉଛି। ତେଣୁ ଆପଣ ଫରେନ୍ ଆମେ ଆମେରିକାରେ ବିଭିନ୍ନ ୟୁନିଭର୍ସିଟିରେ ଗୀତାକୁ ଗୋଟେ କୋର୍ସ ଅଫ୍ ଷ୍ଟଡି ହିସାବରେ ଗ୍ରହଣ କରାଯାଇଛି। ଆମର ଭାରତବର୍ଷରେ କେଉଁ କେଉଁ ଦେଶରେ କେଉଁ କେଉଁ ରାଜ୍ୟରେ ମଧ୍ୟ ଗ୍ରହଣ କରାଗଲାଣି। ଏଇ ଯଦି ଆମେ ଏଇଟା କୋର୍ସ ଅଫ୍ ଷ୍ଟଡି ହିସାବରେ ପଢ଼ିବା, ଆମର ଜୀବନ ବଦଳିଯିବ। କିଭଳି ଆଧ୍ୟାତ୍ମ ଜ୍ଞାନ ନାହିଁ, ଫେର ପ୍ରଭୁପାଦ ମହାରାଜ ଯାଇଥିଲେ ଆମେରିକାର ଗୋଟେ ରହିଛି ଟେକ୍ନୋଲୋଜି ଇନଷ୍ଟିଚ୍ୟୁଟ୍ ରହିଛି, କ'ଣ ମାସାଚୁସେଟ୍ସ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି MIT, ସେଠିକି ଯାଇଥିଲେ, ବିରାଟ ବଡ଼ ଇନଷ୍ଟିଚ୍ୟୁସନ୍, ସେଠି ଯାଇଥିଲେ। ସେଠି ବହୁତ ପ୍ରକାର ଟେକ୍ନୋଲୋଜି ରହିଛି। ତାଙ୍କୁ ପଚାରିଲେ, ତୁମର ଏଠି ବହୁତ ପ୍ରକାର ଟେକ୍ନୋଲୋଜି ଅଛି, ଏମିତି କିଛି ଟେକ୍ନୋଲୋଜି ରହିଛି ଯେଉଁ ଟେକ୍ନୋଲୋଜିରେ ଆମେ ଜାଣିପାରିବା ହ୍ୱାଟ୍ ଇଜ୍ ଦ ଡିଫରେନ୍ସ ବିଟୁଇନ୍ ଡେଡ୍ ବଡି ଆଣ୍ଡ ଲିଭିଂ ବଡି, ଗୋଟେ ଜୀବନ୍ତ ବ୍ୟକ୍ତି ଏବଂ ମୃତ ବ୍ୟକ୍ତି ଭିତରେ ତଫାତ୍ କ'ଣ, ସେ ଟେକ୍ନୋଲୋଜି କ'ଣ ଅଛି ଆପଣଙ୍କର? ଏ ପର୍ଯ୍ୟନ୍ତ ସେ ଟେକ୍ନୋଲୋଜି ବାହାରି ନାହିଁ, କିନ୍ତୁ ଆମର ସେ ଟେକ୍ନୋଲୋଜି ଆମର ବୈଦିକ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି। ହ୍ୱାଟ୍ ଇଜ୍ ଦ ଡିଫରେନ୍ସ ବିଟୁଇନ୍ ଏ ଡେଡ୍ ବଡି ଆଣ୍ଡ ଏ ଲିଭିଂ ବଡି, ସେମାନେ କେହି କହିପାରିଲେ ନାହିଁ। ନାହିଁ, ତାଙ୍କ ଟେକ୍ନୋଲୋଜି ନାହିଁ, ଆପଣ ସ୍କୁଲ କଲେଜ ମାନଙ୍କରେ ସେସବୁ ଶିକ୍ଷା ନାହିଁ, କିନ୍ତୁ ଆମ ବୈଦିକ ଶାସ୍ତ୍ରରେ ସେସବୁ ଶିକ୍ଷା ଦିଆଯାଏ। ଆତ୍ମା ହେଉଛି ତଫାତ୍, ମୃତ ଶରୀରରେ ଆତ୍ମା ନାହିଁ, କିନ୍ତୁ ଜୀବନ୍ତ ଶରୀରରେ ଆତ୍ମା ରହିଛି। ଆତ୍ମା ହେଉଛି ଆମେ, ଆମର ପ୍ରକୃତ ପରିଚୟ ହେଉଛି ଆମ ଆତ୍ମା। ଆମେ ଥିବାରୁ ଏ ଶରୀରଟି ତିଷ୍ଠିକି ରହିଛି, ଆମେ ଯେତେବେଳେ ମୃତ୍ୟୁବରଣ କରୁଛେ ସେତେବେଳେ ସେ ଆତ୍ମା ଚାଲିଯାଉଛି। ଦିସ୍ ଇଜ୍ ଦ ଡିଫରେନ୍ସ, ଆତ୍ମା ହେଉଛି ରହିଥିବାରୁ ସେ ଜୀବନ ପ୍ରାପ୍ତ ହୋଇଛି, ଆତ୍ମା ଚାଲିଗଲା ପରେ ସେ ମୃତ। ତେଣୁ ଏ ଜ୍ଞାନ ସ୍କୁଲ କଲେଜ ମାନେ ବୈଜ୍ଞାନିକ ମାନେ ଏପର୍ଯ୍ୟନ୍ତ ସେଟା ପ୍ରାପ୍ତ ହୋଇନାହାନ୍ତି, କିନ୍ତୁ ଆପଣମାନେ ଏ ଭଗବତ ଗୀତା ଅନ୍ତତ ପକ୍ଷେ ଭଗବତ ଗୀତା ପାଠ କଲେ ସେ ଆତ୍ମା ସମେତ ଜ୍ଞାନ ପ୍ରାପ୍ତ ହେବେ, ଆପଣ ଜୀବନ ଧନ୍ୟ ହୋଇଯିବ। ତେଣୁ ଯାହା ହଉ, ଏ କଥା ପ୍ରସଙ୍ଗରେ ଆସିଗଲା। ଏହିଭଳି ଭାବରେ ଦେବତାମାନେ ସବୁ ଆସିକରି ବସୁଦେବ ବହୁତ ପ୍ରକାର ବୁଝେଇଲେ, ବହୁତ ପ୍ରକାର ବୁଝେଇଲେ, ତାଙ୍କୁ ଶିକ୍ଷା ଦେଲେ। ମୃତ୍ୟୁ ବିଷୟରେ ସମସ୍ତଙ୍କ ମୃତ୍ୟୁ ପାଇଁ ଭୟ ରହିଛି, କିନ୍ତୁ ଏହି ଶିକ୍ଷା ପ୍ରାପ୍ତ ହେଲେ ଜଣେ ମୃତ୍ୟୁକୁ ଭୟ କରିବ ନାହିଁ। ଭଗବତ ଗୀତାରେ ସେ ଜ୍ଞାନ ଭଗବାନ ପ୍ରଥମେ ପ୍ରଦାନ କରୁଛନ୍ତି। କ'ଣ ସେ ପ୍ରଦାନ କଲେ? ଏ ଆତ୍ମା ସମେତ ଜ୍ଞାନକୁ କେତେ କିଭଳି ଭାବରେ ନାୟକ ଭାବରେ ବା ନ୍ୟାୟ ଲଜିକାଲି ବୁଝେଇ ଦେଇଛନ୍ତି ଭଗବାନ। ଭଗବତ ଗୀତା ଦ୍ୱିତୀୟ ଅଧ୍ୟାୟରେ କହୁଛନ୍ତି ଯେ ଦେହି ନସ୍ମିନ୍ ଯଥା ଦେହେ କୌମାରଂ ଯୌବନଂ ଜରା ତଥା ଦେହାନ୍ତର ପ୍ରାପ୍ତି ଧୀରସ୍ତତ୍ର ନ ମୁହ୍ୟତି। ଆମେ ସମସ୍ତେ ମନରେ ଥିବା ଆମର, ଆମେ ସବୁ ଛୋଟ ପିଲା ଥିଲେ, ଆମେ ଛୋଟ ପିଲା ଥିଲେ, ଛୋଟ ପିଲା ଅବସ୍ଥାରୁ ଯୁବକ ଅବସ୍ଥା ପ୍ରାପ୍ତ ହେଲେ, ଯୁବକ ଅବସ୍ଥାରୁ ପୁଣି ବୃଦ୍ଧ ଅବସ୍ଥା ପ୍ରାପ୍ତ ହେଉଛେ, ବୃଦ୍ଧ ଅବସ୍ଥା ପ୍ରାପ୍ତ ପରେ ଜଣେ ମୃତ୍ୟୁବରଣ କରିବ। ତେଣୁ ମୃତ୍ୟୁ ସମୟରେ ମଧ୍ୟ ସେ ବିଚଳିତ ହେବ ନାହିଁ, ଧୀରସ୍ତତ୍ର ନ ମୁହ୍ୟତି, କାରଣ ଇଏ ହେଉଛି ଆତ୍ମା ସମେତ ଜ୍ଞାନ ପ୍ରଦାନ କରାଯାଉଛି। ଆମେ ଶରୀର ନୁହେଁ, ଶରୀର ପରିବର୍ତ୍ତନ ହେଉଛି କିନ୍ତୁ ଆତ୍ମାର ପରିବର୍ତ୍ତନ ହେଉନି। ଆମେ ଯେଉଁ ଛୋଟ ଶରୀର ଥିଲେ ସେଇ ବର୍ତ୍ତମାନ ମଧ୍ୟ ବୃଦ୍ଧ ଶରୀରରେ ରହିଛେ। ତେଣୁ ଜଣେ ଯେତେବେଳେ ମୃତ୍ୟୁବରଣ କରିବ, ଆତ୍ମା ସମେତ ଯଦି ଜ୍ଞାନ ସେ ପ୍ରାପ୍ତ ହୋଇଥିବ, ତାହେଲେ ସେ ବିଚଳିତ ହେବ ନାହିଁ। आत्मा संबंध ज्ञान तेणु ये ज्ञान को प्रथम प्रदान कले वसुदेव कंस को प्रदान कले कहले मृत्यु जन्म बतांग वीर देह न स जायते अद्यवा अब्द सतान देवा मृत्यु वही प्राणना ध्रुव ये जो मृत्यु जन जन्म ग्रहण कर मृत्यु प्राप्त हे एवं जन मृत्यु ग्रहण मृत्यु प्राप्त होने जन जन्म ग्रहण कर तेणु आज हो शह वर्ष पर हो तेणु यही भाव में मृत्यु वही प्राणीना ध्रुव निश्चिंत भाव जन जन्म हो मृत्यु ग्रहण कर किंतु जो मैंने विद्वान व्यक्ति से चेष्टा करेंगे केमी जन्म मृत्यु को पार हो पारे जन्म मृत्यु उद्धार हाँपाई उपाय रही भगवान शरण जीवा हरे कृष्ण 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 हरे 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 राम 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 हरे हरे यही भाव कही कंस को शत्रु निवृत्त हेले ना से हत्या कर देता देवकी को खड़ग उत्तोलन कर रखिता एक दुई तीन कहला पर हत्या करता कि भगवान व्यवस्था से निवृत्त है सी कहीं कमी निवृत्त है सी गोटे प्रतिश्रुति दे वसुदेव कौन प्रतिश्रुति दे कही नई अस्ते भयं सौम्य जद वैसा शरीर भाग पुत्रांते समवैश्य से जतस्ते भय मुत्तितम हे राजन आपण कौन भय कर कारण ना कंस कहे केमी भय करी ना मोर अष्टम तुम देवगीर अष्टम गर्भ मत हत्या करमी भय कर ना मु समस्त पुत्र को देदेवि तुमको तुम्हें तक हत्या कर तेणु तुमको छाड़क आसिले बहुत कथा रही समय ना ये आलोचना करपर ना तेणु यही भाव में वसुदेव देवकी गले प्रथम पुत्र जात हेले से पुत्र नाम हूँ कीर्तिमंत कीर्तिमंत को वसुदेव आसी प्रदान कले कंस को किंतु कंस जो देख ला वसुदेव तर सत्य को रक्षा करी पुत्र को प्रदान करेणु से चाहला नहीं हत्या करने तेणु देदेला कन्ना तुम ये पुत्र को नहीं जाओ मोर सी शत्रु नुह कहीं छाड़ देला किंतु आसी पहुँची गले नारद मुनि आसी पहुँची गले नारद मुनि गोटे अष्ट दल कमल आणिक पहुँची गले कहले कंस तुम तुम शत्रु को छाड़देल ना सी मोर शत्रु नुहर देवकी अष्टम गर्भ मोर शत्रु ना तुम गण कौटा प्रथम कौटा अष्टम से अष्ट दल पद को देखले कह गण एक रु आठ पर्यटन गणिले तेणु तापर दुई रु कह गणला बेलू एक गला आठ तेणु से कह देवता मान गणन हूँ भाव तुम जापर ना कौटा प्रथम कौटा अष्टम तेणु सब पुत्र को आणिक वसुदेव बाबू देव को बंदी करनारे से बंदीशाला गोटे पत्थर था से पत्थर हत्या करे सब हत्या कर सब प्रति वर्ष गोटे गोटे पुत्र संतान जात करुले देवकी से प्रति वर्ष हत्या करुला कंस यही भाव छ पुत्र को हत्या कला भगवान बलदेव आसिले सप्तम गर्भर आसिले सेटा कह सप्तम गर्भ आसा पूर्व भगवान गोलक धाम जो रही अंतरंगा शक्ति सब रही भीमला देवी को कहले देवी तमें गच्छ देवकिया जठेरे गर्भम शेषाख्य धाम मामकम तत्सन्निकृष्ट रोहिणिया उदरे सन्निवेश हे देवी तमें जाओ देवकी गर्भर जो अष्ट कौन देवकी सप्तम गर्भर जी रही सी हो मोर धाम बलराम बलराम का पूर्व आविर्भाव है ना आठ दिन पूर्व आसते तेणु तुम्हें नहींक्र सन्निकृष्ट रोहिणिया उदर सन्निवेश देवकी उदर नहींक्र रोहिणी गर्भ स्थापन कर तेणु जड़े प्रश्न पचारि पार जे कहीं भगवान से कहीं देवकी गर्भ में आसिले से कहीं रोहिणी गर्भ में आसिले ना कारण कौन ना ये हूँ बलराम जो आसिले देवकी गर्भ में भगवान पर सेवा करने आसिले भगवान देवकी गर्भ में शज्ञा स्थापन कले भगवान जो शयन करती कौन शयन करती अनंत शयन शयन करती अनंत शज्ञा अनंत देव देवकी गर्भ में शज्ञा विस्तार करके आसिले रोहिणी गर्भ को आसिले ए बलराम कथा भागवत वर्णना करा जाए ना आम सब विभिन्न अन्य शास्त्र हरिवंश एवं गोपाल चंपू इत्यादि अन्य शास्त्र मान सब वर्णना करा जाए ବଳରାମ ଦେବ କ'ଣ ଦେବକୀ ଗର୍ଭରେ ସାତ ମାସ ଥିଲାବେଳେ ଇଏ ଆସିଲେ ଭଗବାନଙ୍କୁ ଯେଉଁ ଶକ୍ତି ରହିଛନ୍ତି ବିମଳା ଦେବୀ ଆସିକରି ଦେବକୀ ଗର୍ଭରୁ ନେଇକରି ରୋହିଣୀଙ୍କ ଗର୍ଭରେ ସ୍ଥାପନ କଲେ, ସେଥିପାଇଁ ତାଙ୍କର ନାମ ହେଲା ସଂକର୍ଷଣ। ଏସବୁ ବହୁତ କଥା ରହିଛି। ତେଣୁ ଏଇଭଳି ଭାବରେ ହେଇକରି ତେଣୁ ଅଷ୍ଟମ ଗର୍ଭ ଯେତେବେଳେ ଆସିଲେ ସେତେବେଳେ କିଭଳି ଭାବରେ ଆସିଲେ ଭଗବାନ, ତତୋ ଜଗନ ମଙ୍ଗଳମଚ୍ୟୁତାଂଶ ସମାହିତଂ ସୁରସୁତେନ ଦେବୀ ଦଧାର ସର୍ବାତ୍ମକ ଆତ୍ମଭୂତଂ କାଷ୍ଠା ଯଥାନନ୍ଦ କରଂ ମନସ୍ଥ। ଭଗବାନ ଯେଉଁ ଆସିଲେ କିଭଳି ଆସିଲେ ଭଗବାନ ଆବିର୍ଭାବ ହେବେ ତା ପୂର୍ବରୁ କେମିତି ଆସିଲେ ଭଗବାନ କହିଲେ ନା ଦେବକୀ ଗର୍ଭରେ ଆସିବେ, ବସୁଦେବଙ୍କର ପୁତ୍ର ରୂପରେ ଆସିବେ, ସେ କଥା ଆସିଲା। ତତୋ ଜଗନ ମଙ୍ଗଳମ ଅଚ୍ୟୁତାଂଶ, ଜଗତର ମଙ୍ଗଳ କରିବା ପାଇଁ ଭଗବାନ ଅଚ୍ୟୁତ ତାଙ୍କ ଅଂଶଙ୍କ ସହିତ ଆସିଲେ। ସମାହିତ ସୁରସୁତେନ ଦେବୀ, ସୁରସୁତ ସୁରସୁତ କହିଲେ ସୁରସେନଙ୍କ ପୁତ୍ର ହେଉଛନ୍ତି ବସୁଦେବ, ବସୁଦେବଙ୍କର ମନରେ ସେ ଆସିଲେ। ଆଉ ପୂର୍ବରୁ ସେଇଟା ବର୍ଣ୍ଣନା କରାଯାଇଛି, ବସୁଦେବଙ୍କ ମନକୁ ଆସିଲେ ଏବଂ ବସୁଦେବ ତାଙ୍କର ମନରୁ ତାଙ୍କର ପତ୍ନୀ ଦେବକୀଙ୍କ ଗର୍ଭକୁ ସ୍ଥାନାନ୍ତରିତ କଲେ। ଏ ହେଉଛି ଦୀକ୍ଷା, ଦୀକ୍ଷା ମାଧ୍ୟମରେ ଭଗବାନଙ୍କୁ ସ୍ଥାନାନ୍ତରିତ କଲେ। ତେଣୁ ଶ୍ରୀପା ଶ୍ରୀଧର ସ୍ୱାମୀ ତାଙ୍କ ଟୀକାରେ କହୁଛନ୍ତି ଯେଉଁ ଗର୍ଭ ସମ୍ବନ୍ଧକୁ ନିରସ୍ତ କରାଯାଇଛି, ପୂର୍ବ ଶ୍ଳୋକରେ ସେଇଟା ଅଛି, ଆମେ କହିଲେ ନାହିଁ। ମନରେ ଆସିଲେ ଇତି ଜୀବାନାମ ଅପି ନ ଧାତୁ ସମ୍ବନ୍ଧ, ଆମେ ଯେଉଁ ଜୀବନ ଜନ୍ମଗ୍ରହଣ କରୁଛେ ପିତାମାତା ତାଙ୍କର ବୀର୍ଯ୍ୟକୁ ଆଶ୍ରୟ କରି ଆସୁଛେ, ମାଆଙ୍କର ଗର୍ଭକୁ ଆସୁଛେ, ଭଗବାନ ସେମିତି ଆସନ୍ତି ନାହିଁ। ଭଗବାନ କହୁଛି ଇଏ ହେଉଛି ଦିବ୍ୟ। ତେଣୁ ଭଗବାନ କ'ଣ କଲେ ନା ବସୁଦେବଙ୍କର ମନକୁ ଆସିକରି ତାପରେ ଦେବକୀଙ୍କ ମନକୁ ଗଲେ, ଇଏ ହେଉଛି ଦୀକ୍ଷା। ଏବଂ ଦଧାର ସର୍ବାତ୍ମକ ଆତ୍ମଭୂତମ କାଷ୍ଠା ଯଥା ଆନନ୍ଦକର ମନସ୍ତମ, ତେଣୁ ଦେବକୀ ଯେତେବେଳେ ଭଗବାନ ପ୍ରାପ୍ତ ହେଲେ ତାଙ୍କ ମନରେ ତାଙ୍କର ଆନନ୍ଦର ସୀମା ରହିଲା ନାହିଁ। କିଭଳି ଭାବରେ ଦେବକୀଙ୍କ ମନକୁ ଆସିଲେ ନା କାଷ୍ଠା ଯଥା ଆନନ୍ଦକର ମନସ୍ତ, ଯେମିତି ପୂର୍ବ ଦିଗରେ ଚନ୍ଦ୍ର ଉଦୟ ହୁଅନ୍ତି ସେଭଳି ଭାବରେ ବହୁତ ଆନନ୍ଦ, ଆନନ୍ଦକର ଆନନ୍ଦ, ଆନନ୍ଦକର ଆନନ୍ଦକର କହିଲେ ଚନ୍ଦ୍ରଦେବ, ଚନ୍ଦ୍ର କେତେ ଆନନ୍ଦ ପ୍ରଦାନ କରନ୍ତି। ଗ୍ରୀଷ୍ମ ଦିନେ ଛଟପଟ ହେଉଥିବ ସୂର୍ଯ୍ୟ କିରଣରେ, କିନ୍ତୁ ଚନ୍ଦ୍ର କିରଣ ପ୍ରାପ୍ତ ହେଲେ ସେ ଆନନ୍ଦରେ ପ୍ରାପ୍ତ ହେବ। ସେହିଭଳି ଭାବରେ ଭଗବାନ ଆନନ୍ଦକର ସେ ଦେବକୀଙ୍କର ଗର୍ଭକୁ ଆସିଲେ, ଅଷ୍ଟମ ଗର୍ଭ ଭଗବାନ ଆସିଗଲେ ଦେବୀଙ୍କ ଅଷ୍ଟମ ଗର୍ଭକୁ। ତେଣୁ ଯେତେବେଳେ ଆସିଗଲେ କ'ଣ ହେଲା ନା ସବୁ ଦେବତାମାନେ ଆସି ପହଞ୍ଚିଗଲେ, ଏବଂ ଇଏ ମଧ୍ୟ କଂସ ମଧ୍ୟ ହିସାବ ରଖୁଛି କେଉଁଦିନ ତାଙ୍କର ଅଷ୍ଟମ ଗର୍ଭ ଆସିବ, ତାକୁ ହତ୍ୟା କରିବ। ତେଣୁ ପ୍ରଥମେ ଏଇ ଯେଉଁ ଭଗବାନ କୃଷ୍ଣଙ୍କର ଆବିର୍ଭାବକୁ ତାକୁ ଅବଜର୍ଭ କରିଥିଲେ କିଏ, ଜନ୍ମାଷ୍ଟମୀ କିଏ ପାଳନ କରିଥିଲେ ନା କଂସ, କଂସ ଆସି ପହଞ୍ଚିଗଲା। ତ ଏ କ୍ୟାଲେଣ୍ଡର ଦେଖୁଛି କେଉଁଦିନ ଅଷ୍ଟମ ଗର୍ଭ ଆସିବେ। ତେଣୁ ଯେତେବେଳେ ଭଗବାନ ଆସିଗଲେ ଦେବୀଙ୍କ ଗର୍ଭକୁ ସେ ଜାଣିପାରିଲା କଂସ, ତେଣୁ ସେତେବେଳେ ସେ ଆସି ଦେଖିଲା ଯେ ଦେବୀଙ୍କ ଗର୍ଭରେ ଆସିଯାଇଛନ୍ତି ମୋର ଶତ୍ରୁ ଆସିଯାଇଛନ୍ତି। ତେଣୁ ସେ ଚିନ୍ତା କଲା ଯେ କ'ଣ ନା ଇଏ ତାଙ୍କର ଯେଉଁ ଚିନ୍ତା କରୁଥିଲା ଆକାଶବାଣୀ ଶୁଣିକି ଦେବକୀକୁ ହତ୍ୟା କରିବା ପାଇଁ ଚାହିଁଥିଲା, ବର୍ତ୍ତମାନ ଜାଣିଲା, ଦେଖିଲା ଦେବକୀକୁ ଯେତେବେଳେ ଦେଖିଲା ସେ ଚିହ୍ନି ପାରିଲା ନାହିଁ ଦେବକୀ, ଏଭଳି ତାଙ୍କ ଶରୀରରୁ ଜ୍ୟୋତି ବାହାରୁଛି, ଜ୍ୟୋତି ବାହାରୁଛି। ଛଅଟି ପୁତ୍ର ମୃତ୍ୟୁବରଣ କରିଯାଇଛନ୍ତି ତାଙ୍କର, ସପ୍ତମ ପୁତ୍ର ବିଷୟରେ କେହି ଜାଣିନାହାନ୍ତି କୁଆଡ଼େ ଗଲା, ଅଷ୍ଟମ ଗର୍ଭରେ ଏତେ ଆନନ୍ଦ ତାଙ୍କର ଦେବକୀ, ଆନନ୍ଦ କର ନା ଆନନ୍ଦ, ସିଏ ଭଗବାନ ହେଉଛନ୍ତି ଆନନ୍ଦ ଘନ। ତେଣୁ କଂସ ଚିନ୍ତା କଲା ନିଶ୍ଚିନ୍ତ ଭାବରେ ମୋର ମୋତେ ଯିଏ ହତ୍ୟା କରିବ ନିଶ୍ଚିନ୍ତ ଭାବରେ ଓମେ ପ୍ରାଣ ହର ହରି ଗୁହା, ମୋତେ ଯିଏ ହତ୍ୟା କରିବ ଯିଏ ଆଙ୍କର ଗୁହାରେ ରହିଛନ୍ତି। କିନ୍ତୁ ସିଏ ତାଙ୍କର ଯେଉଁ ଚିନ୍ତା କରୁଥିଲା ଆକୁ ହତ୍ୟା କରିବା ବେଳେ ସେ ଚିନ୍ତା ବଦଳିଗଲା, କହିଲା ମୁଁ ଯଦି ଆକୁ ହତ୍ୟା କରିବି ବର୍ତ୍ତମାନ ଦେବକୀକୁ ତାହେଲେ ମୋର ନିନ୍ଦା ହେବ, ମୋର ନିନ୍ଦା ହେବ, ଏକରେ ମୋର ଭଉଣୀ, ଦୁଇରେ ସ୍ତ୍ରୀ ଲୋକ, ଏକରେ ସ୍ତ୍ରୀଲୋକ, ଦୁଇରେ ଭଉଣୀ, ତିନିରେ ଗର୍ଭବତୀ। ତେଣୁ କେମିତି ମୁଁ ତାକୁ ହତ୍ୟା କରିବି, ମୋର ନିନ୍ଦା ହେବ। ଏଇଭଳି ଭାବରେ କହିକିରି ଦିନ ଗଣିଲା। କେବେ ସେ ଜଣୁଛି କ'ଣ, ଦଶମାସ ସାଧାରଣତଃ ପୁତ୍ର ମାଆଙ୍କର ଗର୍ଭରେ ଦଶମାସ ରୁହନ୍ତି, କିନ୍ତୁ ଭଗବାନ ମାଆଙ୍କ ଗର୍ଭରେ ରହିଥିଲେ ଆଠ ମାସ ରହିଥିଲେ କଂସକୁ କ'ଣ ଚିଟିଂ କରିବା ପାଇଁ। ଯାହଉ, ଏଇଭଳି ଭାବରେ କଂସ କ'ଣ କରୁଥିଲା ନା, ସବୁବେଳେ ଚିନ୍ତା କରୁଥିଲା ତାଙ୍କର ଏଇ ଶତ୍ରୁ ବିଷୟରେ। ଆସିନ ସମ୍ବିଷନ ତିଷ୍ଠନ ଭୁଞ୍ଜାନ ପର୍ଯ୍ୟଟନ ମହିମ ଚିନ୍ତୟାନ ଋଷିକେଶ ଅପସ୍ୟତନ୍ମୟ ଜଗତ। ବସୁଥିଲା ବେଳେ, ଖାଉଥିଲା ବେଳେ, ଚାଲୁଥିଲା ବେଳେ, ଶୋଉଥିଲା ବେଳେ, ଯାହା କରୁଥିଲା ବେଳେ ସବୁବେଳେ ଋଷିକେଶ ଭଗବାନ ଚିନ୍ତା କରୁଥିଲା। ଏବଂ ଚିନ୍ତା ଅପସ୍ୟତନ୍ମୟ ଜଗତ, ସବୁଠେଇ ସେ ଦେଖୁଥିଲା ଭଗବାନଙ୍କୁ। ଆମେ ସେ ସ୍ତର ପାଇଛେ, ହେଉଛି ମହାଭାଗବତ ସ୍ତର। ଆମେ କହିଲେ ନା, ପ୍ରଥମେ କୃଷ୍ଣ ଚେତନା କହିଲେ କ'ଣ ନା, ସବୁଠେଇ ସେ ଭଗବାନ ଦର୍ଶନ କରିପାରିବେ। କିନ୍ତୁ କଂସ ଏହି ସ୍ତର ପ୍ରାପ୍ତ ହୋଇଥିଲା, କିନ୍ତୁ ସେ ଭଗବାନଙ୍କୁ ଶତ୍ରୁ ରୂପରେ ଦେଖୁଥିଲା, ତେଣୁ ସେ ଆନନ୍ଦ ପ୍ରାପ୍ତ ହୋଇପାରୁନଥିଲା। ସବୁଠେଇ ସେ ଦେଖୁଥିଲା ଭଗବାନଙ୍କୁ ଶତ୍ରୁ ରୂପରେ, ମୃତ୍ୟୁ ରୂପରେ। ଏହିଭଳି ଭାବରେ 19 ବର୍ଷ କାଳ ସେ ଅପେକ୍ଷା କରି ଭଗବାନ ତାଙ୍କୁ ମୃତ୍ୟୁ ରୂପରେ ତାଙ୍କ ଯିବେ ପହଞ୍ଚିବେ। ଦଶମ ସ୍କନ୍ଧ 43 ଅଧ୍ୟାୟରେ ଆସି ବର୍ଣ୍ଣନା କରାଯାଏ, ମଲ୍ଲ ଅଙ୍ଗନରେ ଯେତେବେଳେ ପ୍ରବେଶ କରିବେ, ଏ କୁବଳିଆ ଗୋଟେ ହାତୀକୁ ବଦ୍ଧ କରିକିରି କୃଷ୍ଣ ଏବଂ ବଳରାମ ଗୋଟିଏ ଗୋଟିଏ ହାତୀର ଦାନ୍ତକୁ ଧରିକିରି ପ୍ରବେଶ କରିବେ। ସେଇଠି ଯେତେବେଳେ ଭଗବାନ କଂସ ଦେଖିବେ, ଭଗବାନ ଦେଖିବେ, ସେ କହିବେ ମୋର ମୃତ୍ୟୁ ଆସିଗଲେ 19 ବର୍ଷ କାଳ ପାଖାପାଖି। ଏଇଭଳି ରହି ସବୁବେଳେ ସେ ଶୋଇପାରୁନଥିଲା, ସବୁବେଳେ ଚିନ୍ତା କରୁଥିଲା ଭଗବାନଙ୍କୁ। ଅପସ୍ୟତନ୍ମୟ ଜଗତ, ତେଣୁ ଏଇଭଳି ଭାବରେ ଦେବତାମାନେ ମଧ୍ୟ ଆସି ପହଞ୍ଚିଗଲେ। ଦେବତାମାନେ ଯାଇଥିଲେ, ପ୍ରାର୍ଥନା କରିଥିଲେ କ୍ଷୀର ସମୁଦ୍ର ନିକଟରେ। ତେଣୁ ଆଜି ଯେତେବେଳେ ଭଗବାନ ଆସିଗଲେ, ସେମାନେ ଖବର ପାଇଗଲେ। ତେଣୁ ସେମାନେ ବ୍ରହ୍ମା ଭବସ ତତ୍ରୈତ୍ୟ ମୁନିଭି ନାରଦା ଦେଭି ଦେବୈ ସାନୁଚରୈ ସାକଂ ଗୀର୍ଭୀର୍ ଭୂଷଣଂ ମୈଡ଼ୟନ୍। ତେଣୁ ଦେବତାମାନେ ସେଇ କଂସର ବନ୍ଦୀଶାଳାରେ ଆସି ପହଞ୍ଚିଗଲେ। କିଏ କିଏ? ତାଙ୍କର ମୁଖ୍ୟ ହେଉଛନ୍ତି ବ୍ରହ୍ମା, ଭବ କହିଲେ ଶିବଜୀ, ତତ୍ରୈତ୍ୟ ସେଠିକି ଆସି ପହଞ୍ଚିଗଲେ ସେ ବନ୍ଦୀଶାଳାରେ, ଏବଂ ମୁନି ଭି ନାରଦାଦି ଭି, ବହୁତ ମୁନି ଋଷିମାନେ ସବୁ ମଧ୍ୟ ଆସିଥିଲେ। ତାଙ୍କର ମୁଖ୍ୟ ହେଉଛନ୍ତି ନାରଦ ଆଦି ଭି, ଆହୁରି ମଧ୍ୟ ଅନେକ ଋଷି ଥିଲେ। ଏବଂ ଦେବୈ, ଦେବତାମାନେ ମଧ୍ୟ ଆସିଥିଲେ, ଇନ୍ଦ୍ର ଆଦି ଦେବତାମାନେ ସବୁ ଆସିଥିଲେ। ସାନୁଚରେଇ, ଅନୁଚର କହିଲେ ଯେଉଁ ଗନ୍ଧର୍ବମାନଙ୍କ ସହିତ ଆସିଥିଲେ, ଅନୁଚରେଇ ସାକଂ ଗିର୍ଭି ବୃଷଣଂ ମାଇଡ଼ିଆନ୍। ତେଣୁ ସେମାନେ ଭଗବାନଙ୍କୁ ସ୍ତୁତି କରିଛନ୍ତି, ଯାହାକୁ କୁହାଯାଏ ଗର୍ଭସ୍ତୁତି। ବୃଷଣଂ, ଏଠି ଭଗବାନ କୁହାଯାଉଛି ବୃଷଣଂ। ବୃଷଣଂ ଶବ୍ଦରେ ଅନେକ ଅର୍ଥ ରହିଛି। ବର୍ଷା କରିବେ, ସମସ୍ତଙ୍କର ସମସ୍ତ କାମନା ସେ ବର୍ଷ କରିବେ ଭଗବାନ, ଭଗବାନ କୃଷ୍ଣ ସମସ୍ତଙ୍କର କାମନା। ବୃଷଣ, ବୃଷଣ କହିଲେ ଯେମିତି ମେଘ, ବର୍ତ୍ତମାନ ବର୍ଷା ହେଉଛି ନା, ମେଘ କେମିତି ରହିଛି, କୃଷକମାନେ ଯଦି ବର୍ଷା ନ ହେବ କୃଷକମାନଙ୍କ ଅବସ୍ଥା କିଭଳି ଭାବରେ ହେବ। କିନ୍ତୁ କୃଷକ ଯଦି ଦେଖିବ ବର୍ଷା ହେଉଛି, ଠିକ୍ ସମୟରେ ବର୍ଷା ହେଉଛି, ତାର କେମିତି ଆନନ୍ଦ ରହିବ। ସେଇଭଳି ଭାବେ ବ୍ରହ୍ମା ଯେତେବେଳେ ଦେଖୁଛନ୍ତି ଭଗବାନଙ୍କୁ ଦେବଙ୍କ ଗର୍ଭରେ, ବୃଷଣମ ଶବ୍ଦ ରହିଛି, ସେ ବହୁତ ଆନନ୍ଦିତ ହେଉଛନ୍ତି। କୃଷକ ଯେଭଳି ବର୍ଷା ଦେଖିଲେ ଯେମିତି ଆନନ୍ଦ ହୁଏ ହୁଅନ୍ତି, ସେହିଭଳି ଭାବେ ବ୍ରହ୍ମା ଆନନ୍ଦିତ ହେଉଛନ୍ତି। ଏବଂ ଭବ କହିଲେ ଶିବଜୀ, ଶିବଜୀ ହେଉଛି ନୀଳକଣ୍ଠ, ନୀଳକଣ୍ଠ ଯେମିତି ମୟୂର, ମୟୂରକୁ ନୀଳକଣ୍ଠ ବୋଲି କୁହାଯାଏ। ମୟୂର ଯେତେବେଳେ ବାଦଲ ଦେଖିବ, ଆକାଶରେ ବାଦଲ ଦେଖିବ, କିଛି ସେ ନୃତ୍ୟ କରିବ। ମୟୂର ନୃତ୍ୟ, ପ୍ରସିଦ୍ଧ ନୃତ୍ୟ ରହିଛି ମୟୂର ନୃତ୍ୟ। ସେହିଭଳି ଭାବରେ ଶିବଜୀ ନୀଳକଣ୍ଠ, ବିଷ ପାଳନ କରିକିରି ତାଙ୍କ କଣ୍ଠ ନୀଳ ହୋଇଯାଇଥିଲା। ତେଣୁ ଶିବଜୀ ଯେତେବେଳେ ଦେଖୁଛନ୍ତି ଭଗବାନଙ୍କୁ ବୃଷଣମ ଦେଖୁଛନ୍ତି, ସେ ସେହିଭଳି ଭାବରେ ଆନନ୍ଦ ପ୍ରାପ୍ତ ହେଉଛନ୍ତି, ସବୁ ସ୍ତୁତି କରିବେ। ବହୁତ ସ୍ତୁତି ରହିଛି, ଆମେ ଗୋଟିଏ ସ୍ତୁତି କହିକି କଥାକୁ ବିଶ୍ରାମ ଦେବା, କାରଣ ଆଉ ସମୟ ହୋଇଗଲାଣି, ଅନ୍ୟମାନେ ସବୁ ତାଙ୍କର ଟେକଅପ୍ କରିବେ ଆମର କଥାକୁ। ତେଣୁ ଶିବଜୀ ଯେଉଁ ଆସିଲେ, ଶିବଜୀ ଦେଖିଛନ୍ତି, ଦେଖିକିରି ବହୁତ ଆନନ୍ଦିତ ହେଉଛନ୍ତି। ମୟୂର ଯେମିତି ବାଦଲକୁ ଦେଖିଲେ ନୃତ୍ୟ କରେ, ଶିବଜୀ ମଧ୍ୟ ନୃତ୍ୟ କରୁଛନ୍ତି। ଏବଂ ମୁନି ଭି ନାରଦ, ନାରଦଙ୍କୁ ଚାତକ ସହିତ ତୁଳନା କରାଯାଇଛି। ଚାତକ ଗୋଟେ ଏଭଳି ପକ୍ଷୀ, ତାକୁ ଶୋଷ ହେଲେ ମଧ୍ୟ ସେ ମୃତ୍ୟୁବରଣ କଲେ ମଧ୍ୟ ସେ ପାଣି ପିଇବ ନାହିଁ, କେବଳ ସ୍ୱାତି ନକ୍ଷତ୍ରରେ ବୃଷ୍ଟି ହେଲେ ସେଇ ଜଳକୁ ସେ ପାନ କରିବ। ଏବଂ ନାରଦ ସେଇଭଳି ଭାବରେ ଭକ୍ତ ଚାତକ ଯେମିତି ବୃଷ୍ଟିକୁ ଆଶ୍ରୟ କରି ରହିଥାଏ, ଭକ୍ତ ନାରଦ ମୁନି ସେଇଭଳି ଭାବରେ ଭଗବାନ ଭକ୍ତ କିଛି ଉନ୍ନତ ଭକ୍ତ। ଆମର ସମ୍ପ୍ରଦାୟ ହେଉଛି ନାରଦ ମୁନିଙ୍କ ସମ୍ପ୍ରଦାୟ, ବହୁତ ବଡ଼ ଭାଗ୍ୟ। ଏବଂ ଦେବତାମାନେ କିଭଳି ରହିଛନ୍ତି ନା, ଧାବାନରେ ଦଗ୍ଧୀଭୂତ ହେଉଥିବା ହାତୀ ଭଳି। ଯଦି ଗୋଟେ ଜଙ୍ଗଲରେ ନିଆଁ ଲାଗିଗଲା ତାହେଲେ ହାତୀମାନେ କେତେ କଷ୍ଟ ପାଇବେ, କିନ୍ତୁ ଯଦି ସେମାନଙ୍କୁ ଯଦି ଶୀତଳ ଜଳ ପ୍ରଦାନ କରାଯିବ କେତେ ସେମାନେ ଆନନ୍ଦିତ ନ ହେବେ। ତେଣୁ ଦେବତାମାନେ ସେହିଭଳି ଭାବରେ ଆନନ୍ଦରେ ଗର୍ଭସ୍ତୁତି କରିବେ, ଏବଂ ଦେବତାମାନେ ସେହିଭଳି ଭାବରେ ଗର୍ଭସ୍ତୁତି କରିବେ ଏଭଳି ଭାବରେ ସବୁ ସ୍ତୁତି ଚାଲିଛି। ଗର୍ଭସ୍ତୁତି ବହୁତ ସ୍ତୁତି ରହିଛି, ଆମେ ଗୋଟିଏ ସ୍ତୁତି କହିକିରି ଆମ କଥା ବିଶ୍ରାମ ଦେବା, ସମୟ ହେଇଗଲାଣି ଆମର। କହୁଛନ୍ତି ଏ ପ୍ରଥମ ସ୍ତୁତି ହେଉଛି ଏଇଟା, ସତ୍ୟବ୍ରତ ସତ୍ୟ ପରଂ ତ୍ରିସତ୍ୟଂ ସତ୍ୟାସ ଯୋନି ନିତଂଶ ସତ୍ୟେ ସତ୍ୟାସ ସତ୍ୟ ମୃତ ସତ୍ୟ ନେତ୍ରଂ ସତ୍ୟାତ୍ମକଂ ତ୍ୱାଂ ଶରଣଂ ପ୍ରପନ୍ନା। ଭାଗବତ ଆରମ୍ଭରେ ଯେଉଁ ବ୍ୟାସଦେବ ମଙ୍ଗଳାଚରଣରେ ସତ୍ୟଂ ପରଂ ଧୀମହି ବୋଲି କହିଥିଲେ, ଏଇ ସେଇ ସତ୍ୟଂ ପରମ ପରମ ସତ୍ୟ ହେଉଛନ୍ତି ସେ ଭଗବାନ କୃଷ୍ଣ। ତେଣୁ ଭଗବାନଙ୍କର ଏ ଶ୍ଳୋକରେ ବହୁତ ଅର୍ଥ ରହିଛି, ଆମେ ଖାଲି ସଂକ୍ଷେପରେ କହିବା। ସତ୍ୟବ୍ରତଂ ଭଗବାନ, ଆପଣମାନେ ଆଜି କୃଷ୍ଣଙ୍କର ବ୍ରତ ନେଇଛନ୍ତି, ଆମେ ଭଗବାନ ବି ବ୍ରତ ଗ୍ରହଣ କରୁଛେ, କିନ୍ତୁ ଭଗବାନ ମଧ୍ୟ ବ୍ରତ ଗ୍ରହଣ କରନ୍ତି। କାହା ପାଇଁ ବ୍ରତ ଗ୍ରହଣ କରି ନା, ଭକ୍ତମାନ ପାଇଁ। ଭଗବାନ ବ୍ରତ କ'ଣ, ପ୍ରସିଦ୍ଧ ବ୍ରତ ରହିଛି ଭଗବାନଙ୍କର, ଏ ରାମାୟଣରେ ବର୍ଣ୍ଣନା କରାଯାଇଛି। ଭଗବାନ ଯେତେବେଳେ ରାମଜୀଙ୍କର ପତ୍ନୀକୁ ହରଣ କରିଥିଲେ ରାବଣ, ସେହି ସମୟରେ ଭଗବାନ ରାମଚନ୍ଦ୍ର ଲକ୍ଷ୍ମଣଙ୍କ ସହିତ ଆସି ପହଞ୍ଚିଗଲେ ସିନ୍ଧୁ, ଏ ଯେଉଁ କ'ଣ, ଯେଉଁ ସମୁଦ୍ର ତଟରେ ପହଞ୍ଚିଗଲେ। ସମୁଦ୍ର ତଟରେ ପହଞ୍ଚିକରି ସବୁ ସିନ୍ଧୁ କ'ଣ ସେତୁ ନିର୍ମାଣ କରିବା ପାଇଁ ଯୋଗାଡ଼ ଚାଲିଛି, ସେହି ସମୟରେ ବିଭୀଷଣ ଆସି ପହଞ୍ଚିଗଲା। ରାବଣର ଭାଇ ବିଭୀଷଣ ଗଲା ଶରଣ, ଶରଣ ସମ୍ଭାଳି ତାକୁ ଲଙ୍କେ କଲ ରାଜନ ଭାହେ ନୀଳ ଶୈ। ରାବଣ ଯେତେବେଳେ ଆସୁଛନ୍ତି ଭାଇ ବିଭୀଷଣ, ବିଭୀଷଣ ବହୁତ ଅନୁରୋଧ ରାବଣ ଭାଇକୁ ତ୍ୟାଗ କରିଦେଲେ, ଭଗବାନଙ୍କ ଶରଣ ଯିବା ପାଇଁ ସମସ୍ତଙ୍କୁ ତ୍ୟାଗ କରାଯିବ। ବିଭୀଷଣ ତାଙ୍କର ବଡ଼ ଭାଇ ରାବଣଙ୍କୁ ତ୍ୟାଗ କରିଦେଲେ, ରାବଣଙ୍କୁ ବହୁତ ବୁଝେଇଲେ, ଭାଇନା ଆପଣ ଯେଉଁ ହରଣ କରିକି ଆଣିଛନ୍ତି ସୀତାଜୀଙ୍କୁ, ସୀତାଜୀ ହେଉଛନ୍ତି ରାମଚନ୍ଦ୍ର ହେଉଛନ୍ତି ଭଗବାନ, ତାଙ୍କର ପତ୍ନୀକୁ ହରଣ କରିବା ଦ୍ୱାରା ଭଗବାନ ଆପଣଙ୍କୁ ହତ୍ୟା କରିବେ, ତେଣୁ ବର୍ତ୍ତମାନ ମଧ୍ୟ ସମୟ ଅଛି, ଆପଣ ତାଙ୍କ ଶରଣରେ ଯାଆନ୍ତୁ। କିନ୍ତୁ ରାବଣ ଶୁଣିଲା ନାହିଁ, ତାଙ୍କୁ ଗୋଟେ ପଦାଘାତ କରିଦେଲା, ତେଣୁ ବିଭୀଷଣ ତାଙ୍କୁ ଭାଇଙ୍କୁ ତ୍ୟାଗ କରିକିରି ଭଗବାନ ଶରଣରେ ଗଲେ। ସେଇ ଯେଉଁ 100 ଯୋଜନର ସମୁଦ୍ର ରହିଛି, ସେ 100 ଉପରେ ଉଡ଼ି ଉଡ଼ିକି ତାଙ୍କ ପାଖରେ ସବୁ ରହିଛି, ସେମାନେ ସବୁ ତାଙ୍କର ସବୁ ଯୋଗ ବିଦ୍ୟା ଯୋଗ ଶକ୍ତି ରହିଛି, ଉଡ଼ି ଉଡ଼ିକି ଆସୁଛନ୍ତି ବିଭୀଷଣ ଆଉ ଅନ୍ୟ କେତେ ଜଣଙ୍କ ସହିତ ଆସିଥିଲେ। ତେଣୁ ଏଇଟା ଦେଖିକିରି ଭଗବାନ ରାମଚନ୍ଦ୍ରଙ୍କ ପାର୍ଷଦମାନେ କହୁଛନ୍ତି, ଏ ବିଭୀଷଣ ଆସୁଛି, ଏ ଶତ୍ରୁପକ୍ଷର ବ୍ୟକ୍ତି ରହିଛନ୍ତି, ଆମେ ତାଙ୍କୁ ଶରଣ ଦେବା ନାହିଁ। ତେଣୁ ଭଗବାନ କହିଲେ, ଯଦି ଶତ୍ରୁ ହିସାବରେ ଆସୁଛି ତାହେଲେ ଆମେ ଶରଣ ଦେବା ନାହିଁ, କିନ୍ତୁ ଯଦି ମୋର ଶରଣରେ ମୋର ଶରଣ ନେବା ପାଇଁ ଆସୁଛି ତାଙ୍କୁ ମୁଁ ଶରଣ ଦେବି, କାରଣ ମୋର ବ୍ରତ ହେଉଛି ଏଇଟା ସତ୍ୟବ୍ରତ, ଭଗବାନ ବ୍ରତ ହେଉଛି ଏଇଭଳି ଭାବରେ ରାମାୟଣରେ ଏ ଶ୍ଳୋକଟି ରହିଛନ୍ତି। ଭଗବାନ ବ୍ରତ କ'ଣ ନା, ଭଗବାନ କହୁଛନ୍ତି, ଭଗବାନ ରାମଚନ୍ଦ୍ର କହୁଛନ୍ତି, ଭଗବାନ ହେଉଛି ବ୍ରତ କ'ଣ ନା, ସକୃଦପି ପ୍ରପନ୍ନାୟ ତବା ସ୍ମିତି ଚ ଯାଚତେ ଅଭୟଂ ସର୍ବଭୂତେଭ୍ୟୋ ଦଦାମି ଏତଦ୍ ବ୍ରତଂ ମମ। ଯଦି ସକୃତ କହିଲେ ଥରେ, ଥରେ ଯଦି ଜଣେ କହିଦେ ପ୍ରଭୁ ମୁଁ ଆପଣଙ୍କର, ସକୃତପି ପ୍ରପନ୍ନାୟ ତବା ସ୍ମିତି ଚ ଯାଚତେ, ପ୍ରଭୁ ମୁଁ ତବ ଅସ୍ମି, ପ୍ରଭୁ ମୁଁ ଆପଣଙ୍କର ଯାଚତେ। ଭଗବାନ କହୁଛନ୍ତି ଅଭୟଂ ସର୍ବଭୂତେ, ଭଗବାନ ଅଭୟ ପ୍ରଦାନ କରିବେ ସର୍ବଭୂତେଭ୍ୟ, ଖାଲି ମନୁଷ୍ୟମାନଙ୍କୁ ନୁହଁ, पशु पक्षी कीट पतंग इत्यादि जे चाहिए भगवान शरण जीवे भगवान सब अभय प्रदान करेंगे ये हूँ भगवान व्रत। तेणु यही भाव कहीकि भगवान रामचंद्र विभीषण को शरण दे भगवान व्रत सत्य व्रत सत्य पर सत्य पर कहले ये हूँ परम सत्य आउ किसी सत्य ना परम सत्य से भगवद गीता सप्तम अध्याय में भगवान कहले सत्यम परम मत परतर नान्य किंचित अस्ति धनंजय भगवान ठारू आउ किसी उन्नततर सत्य नहांती एवं से हूँ त्रिसत्य त्रिसत्य कहले तीन काल से सत्य एवं भगवान 5000 वर्ष तले आसीथिले ता पूर्व से नथिले ता नु सत्य तीन काल से रहिसंदी त्रिसत्य एवं सत्य से जोनी जिते सब अवतार सब आसर मूल हूँ कृष्ण ये चाहस कलापुंस कृष्ण अस्तु भगवान स्वयं प्रथम स्कंद भागवतम तृतीय अध्याय 28 श्लोक यहाँ कौन सुध गोस्वामी सब अवतार से भगवान कृष्ण कटार विभिन्न अवतार सब आसार ही असंख्या अवतार मान संख्या में गणन करना तेणु निहित सत्य भगवान यही भाव सत्य निबद्ध रही सत्य से एवं सत्य से सत्यामृत सत्य नेत्र से भगवान ठारू अनेक सत्य सब आसवान परम सत्य अनेक सत्य आसर नेत्र सत्य नेत्र भगवान अमगध्रुव भगवान जो देखुं आम भगवान देखी पारना किंतु भगवान आमको देखी पार्टी सत्य नेत्र आमर पूर्व वर्तमान भविष्य सब से देखी पारंती ये भगवान नेत्र एभली रही सत्य नेत्र सत्यात्मक तांग शरण प्रपन्ना भगवान सत्यात्मक तेणु आम सब से भगवान शरण जीवा सत्यात्मक तांग शरण प्रपन्ना आम से भगवान शरण जीवा सत्यात्मक तेणु आमर कथा को ये विश्राम दे पूर्व आम भगवान तापर आसवे आसंता का वर्णना करवा भगवान केमी आसवे आसंता का रात 8-10 वर्णना करवा कर भगवान आम वैष्णव भक्त आसंता का पालन कर रात 8-10 आम पालन करवा आपण मैंने जब आसी नपारेस्कन बुला अफिशियाल यूट्यूब माध्यम देखिपारे ये वर्णना करमी आस भगवान तेणु आम कथा विश्राम देवा पूर्व आम विश्राम दे 2 मिनिट भगवान नाम कीर्तन करें कथा विश्राम देवा आम सब कीर्तन दल सब अच्छा कीर्तन करेंगे 2 मिनिट बोल दि
हरे कृष्णा हरे कृष्णा 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 हरे 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 राम 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 हरे हरे
हरे कृष्णा हरे कृष्णा।